नमो भगवते वासुदेवाय। श्रीमद भागवतम दशम स्कंद नव अध्याय रामायण श्रवण करुथिले पतलाकर स्वामी। दामबंध लीला प्रसंग क्रमे आम श्रवण करुथिले। यशोदा माता केवल जोगी मानंकर अप्राप्य मनर बेगर जो जोगी माने कृष्णंकर चरण कमल को ध्यान करने चाहती मन मनर गति कृष्णंकर चरण कमल को हृदय भीतर रखिपारती पंथास्त कोटि शतवत्सरम प्रगम्य ब्रह्म संगीत कहुच्छे। से कृष्ण पचरे यशोदा माता धाउंसंती एवं केवल एति ना सुखदेव गोस्वामी कहते कृष्ण को से धरीदे जोगी मान जो अप्राप्य भक्त मैंने जहाँ को उपासना करती यशोदा वात्सल्य प्रेम महिमा को सुखदेव कहते पचर धाउं तुम शासन करने वात्सल्य प्रेम महिमा पोष्य पोषक भावनाटा सब रहे तो रस जिन रसटा तो हृदय भितर ना केवल जड़ रस अच्छी जो संबंध जो पांचटा रसटा यहाँ जड़ संबंध लगे चारिटा संबंध तो विशेषकर रही शांतता ना दास्य सख्य वात्सल्य माधुर्य जो चारिटा संबंध संसार लगे भगवान दास हवा कथा आम संसार दास है भगवान सांगे बंधु करा कथा सखा करा कथा एवं गोटे जड़ लोक साधारण मानव सांगे सखा बंधु कर भगवान पुत्र उपर भल पाया कथा पिला छुआ निज पा छुआ आम स्नेह कर माधुर्य प्रेम कृष्ण पुत्र उपर स्वीकार करा कथा कि पुरुष अभिमान किए नारी नारी को उपभोग कर नारी भी पुरुष अभिमान पुरुष को उपभोग कर जड़ दर्शना सब जड़ जिनस आत्मधर्म उपरे जीवर जो स्वाभाविक जैवधर्म जहाँ सनातन सरी भक्ति ठाकुर कह जैवधर्म उपरे ये हूँ गोटे बहुत बड़ा आवरण बहुत बड़ा आवरण जमी गोटे पुराणा प्रेम जीवर जो प्रेमटा स्वाभाविक धर्म आत्मधर्म रही प्रेमटा धर्म ना तापर गोटे बहुत बड़ आवरण अनादि काल रु जीव विषय भोग कर इंद्रिय मन अहंकार या सहित जीवात्मार गोटे एकात्मभूत अवस्था आसी जीवात्मा आम जो जीवटा आम भाव मुझे देह ये तार बहु अनादि काल से आवरण गुड़ाक सब बाहर करवाक पड़ो एवं स्वरूप अवस्था को जी पड़े स्वरूप अवस्था हूँ मुझे कृष्ण दास से बहुत बड़ गोटे स्टेप्स जब बहुत बड़ पहाच बहुत बड़ सोपान आम एगुड़ी सब बुझा साधारण साधक मान बुझा बहुत बड़ दुर्लभ कृष्ण केवल 24 घंटा भल पाइबा पड़ो 24 घंटा देह अच्छी देह भितर कृष्ण कृष्ण पाख जा 24 घंटा कृष्ण कन्सियसने रहा पड़ो 24 घंटा ना कौन गोटे घंटा ना 2 घंटा आम तो गोटे घंटा कृष्ण कन्सियसने रही पार आम कौन भगवान पाया जड़े जड़े साधक निजे चिंता कर देख मोर कृष्ण कन्सियसनेस कृष्ण चेतनाटा के घंटा रोचे गोटे झलक भाया कृष्ण को चिंता कर कौन मन पड़े पुणी पड़े आते गोटे कौन सब निजर निजर शरीर शरीर स्वभाव शरीर चिंता निजर विचार सब घेरी घेरिक घेरी घेरिक जीवक रही पूरा गोटे गोटे घृणा मान अवस्था रखी प्रभु जो शब्द लिखे ना कृष्ण चेतना चेतना केवल कृष्ण रे सब जिनसे केवल कृष्ण 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 सब प्रेम प्रेम अवस्था रसटा जिनसा तेनाली यशोदा माता जो जाऊँच कृता अनुंचमाण जनने बृहत्सनी जदि बहुत पृथुल शरीर थे शरीर पृथुल शरीर था ये भी शीघ्र दौड़ पार नए कि आशा थी जो मुझे कृष्ण को धरीदेवी भगवान कौन सी ज्ञान बुद्धि बल योग्यता ଏହାଦ୍ୱାରା କିଛି ପାଇହେବନି। ଭଗବାନଙ୍କୁ ଆମେ ଗୋଟେ ଯୋଗ୍ୟତା ଦ୍ୱାରା ପାଇଯିବା ବହୁତ ବଡ଼, ଯାହା କୁହନ୍ତି ଆମର ଟ୍ୟାଲେଣ୍ଟ ଅଛି, ବହୁତ ଜ୍ଞାନ ଅଛି, ବଳ ଅଛି, ବୁଦ୍ଧି ଅଛି, ଏସବୁ ଏଥିରେ ଏଇ ମାପକାଠିରେ କଷିଲେ ଭଗବାନଙ୍କୁ ହେବନି। ଭଗବାନଙ୍କୁ ପାଇବାକୁ ହେଲେ, କୃଷ୍ଣଙ୍କୁ ପାଇବାକୁ ହେଲେ ପ୍ରେମ ଆବଶ୍ୟକ ଅଛି। ପ୍ରେମେ କୃଷ୍ଣ ବସ ହେଇ ପ୍ରେମେ ତାର ଭଜି, ପ୍ରେମ ନହେଲେ ଭଜନ ବି ହେବନି। ଆମର ଯେଉଁ ଭଜନ ଏଇଟା ସବୁ ଭଜନାବାସ ଅବସ୍ଥା ନା, ଯଦି ଶାସ୍ତ୍ରକୁ ଆମେ ଖୋଳିକି ଦେଖିବା, ଖେଳ ଦିଆଯିବ ଶାସ୍ତ୍ରକୁ, ତୁମେ ନିରାଶ ହେଇଯିବ। ଆଚ୍ଛା, ଯେଉଁମାନେ ଯେଉଁ ଖେଳ ଦେଇଛନ୍ତି, ତ ଆକ୍ଚୁଆଲି ତ ଆମେ ତ ସେ ଷ୍ଟେଜ୍କୁ ଯିବାକୁ ପଡ଼ିବ ନା, ନିରାଶ ହେଲେ କ'ଣଟା ହବ, ଆମକୁ ସେ ଷ୍ଟେଜ୍କୁ ଯିବାକୁ ପଡ଼ିବ। ସେଥିପାଇଁ ଆମକୁ କ'ଣ କରିବାକୁ ପଡ଼ିବ, ଏ ସାଧନ ମାର୍ଗରେ ଆମକୁ ଯିବାକୁ ପଡ଼ିବ। ପ୍ରେମସ୍ତରକୁ ନ ଗଲେ ଭଜନ ହୁଏ ନା। ପ୍ରେମ ଜଣେ ପ୍ରେମ ଆଉ ଶରଣାଗତ ସ୍ତରକୁ ଜଣେ ନ ଗଲେ ସେ କୃଷ୍ଣ ଚେତନା କିଛି ବୁଝିପାରିବନି, ସେ କମ୍ପ୍ଲିଟ୍ ସରେଣ୍ଡର ହେଇନି, ଆଉ ଜିନିଷ କିଛି ମ୍ୟାନିଫେଷ୍ଟ ହେବନି, କିଛି ଯାହା ଗୋଟେ ଝଲକ ଦେଖା ହବ। ଯେମିତି ଦେଖିଥିବ ତୁମେ ଯେଉଁ କ'ଣ ଆଗରୁ ସବୁ କ୍ୟାସେଟ୍ ବାଜି ଚାଲେ, ଯେଉଁ ଆମର ଟିଭିରେ ଆମର ଯେଉଁ ପରଦା ଗୁଡ଼ାକରେ କ୍ୟାସେଟ୍ ବାଜି ଝଲଝଲ ଝଲଝଲ ହଉଥିବ, ସେ ଫଟୋଟା ଦେଖ ଝଲଝଲ ଝଲଝଲ ହଉଥିବ। ସେଟା ତୁମେ ଯେତେ ଆଡ଼ଭାନ୍ସ ଷ୍ଟେଜ୍କୁ ଯାଅ ବଡ଼, ସରେଣ୍ଡର କମ୍ପ୍ଲିଟ୍ ସରେଣ୍ଡର ତୁମେ ହେଇନ ମାନେ ଏସବୁ ଜିନିଷ ଗୁଡ଼ିକ ତୁମେ କିଛି କମ୍ପ୍ଲିଟ୍ ରିଭିଲ୍ ହେଇନି। କୃଷ୍ଣ ପୂର୍ଣ୍ଣ ବସ୍ତୁ ନା, ଅପୂର୍ଣ୍ଣ ବସ୍ତୁ ଏତେ ପ୍ରକଟ ହେବେ ପୂର୍ଣ୍ଣ ଶରଣାଗତିରେ। ଆଂଶିକ ଶରଣାଗତିରେ ଆମେ ଆଂଶିକ ଜିନିଷ ଜାଣିଛେ, ପୂର୍ଣ୍ଣ ଶରଣାଗତି ହେଲେ ସେଥିପାଇଁ ସର୍ବଧର୍ମାନ ଯୋଗ କହିଲେ, ସେଥିପାଇଁ କହିଲେ ନା, ପୂର୍ଣ୍ଣ ଶରଣାଗତି ସ୍ଥିତି କଲେ ସେ ସ୍ଥିତିରେ ସେଇଟା ମହାପ୍ରଭୁ ଶିଖିବା ପାଇଁ ଆସିଛନ୍ତି ନା। ମହାପ୍ରଭୁଙ୍କର ଆସିବାର କାରଣଟା କ'ଣ, ଶିଖାଏ ଶରଣାଗତି ଭକତର ପ୍ରାଣ, କ'ଣ ଖଡ଼ପଡ଼ କି କୁଡ଼ି ଯେଠି, ଶିଖାଏ ଶରଣାଗତି ଭକତର ପ୍ରାଣ। ମହାପ୍ରଭୁ କୃପା କରିକି ଆସିଥିଲେ କେବଳ ଏଇ ଶିଖିବା ପାଇଁ ଏ ଜିନିଷଟାକୁ, ଶରଣାଗତିରେ ଶିଖିବା ପାଇଁ ମହାପ୍ରଭୁ ଆସିଛନ୍ତି ନା। ଶରଣାଗତି ସହିତ ପ୍ରେମର ସମ୍ପର୍କ ରହିଛି, ଯେ ଶରଣାଗତ ନୁହେଁ ସେ କେବେ ପ୍ରେମ ପ୍ରାପ୍ତି ହେଇପାରିବନି। ମହାପ୍ରଭୁ ସେଟା ଶିଖିବା ପାଇଁ ଆସିଛନ୍ତି ନା, ଆଉ ପ୍ରେମ ପ୍ରାପ୍ତି ନହେଲେ ଭଜନ ବି ହେବନି। ସେ ଯେଉଁ ଭଜନ ଆବଶ୍ୟକ ଅବସ୍ଥା, ଗୋଟେ ଭଲ ଜଣଙ୍କୁ ତୁମେ ପାଉନ, ତୁମେ ତାଙ୍କର କ'ଣ ଭଜନ କରିବ, କୃଷ୍ଣଙ୍କୁ ଆମେ ଭଲ ପାଉନି, ତାଙ୍କୁ କ'ଣ ଭଜନ କରିବା, ହରେ କୃଷ୍ଣ ହେଉଛି କିନ୍ତୁ ତାଙ୍କୁ ଭଲ ପାଉନି, ସେଟା ଭଜନ। ପ୍ରଥମ ଅବସ୍ଥାରେ ଯେହେତୁ ଆମର ଏଇ ଜିନିଷଟା ନାହିଁ, ତେଣୁ ଆଚାର୍ଯ୍ୟମାନେ କହୁଛନ୍ତି ତୁମେ ସାବଧାନ ହେଇକି ଭଜନ କର। ତେଣୁ ପ୍ରଶ୍ନ ପଚାରିଲେ, ତେଣୁ ଆଉ କ'ଣ ଉପାୟ ଅଛି, ଆଉ କିଛି ଉପାୟ ନାହିଁ ଭଜନର, ନାମ ନାମ ହିଁ ସାଧ୍ୟ, ନାମ ହିଁ ସାଧନ, ନାମ ସାଧନ ପାଇଁ ନାମ ହିଁ ହେଉଛି ଏକମାତ୍ର ଉପାୟ। ମନ ଚଞ୍ଚଳ ହେଉଛି, ମନ ଭଲ ଲାଗୁନି, ନାମରେ ଆଉ କିଛି ଉପାୟ ନାହିଁ ସଂସାରରେ, ସେଇ ନାମ, ନାମ ସାଧନ, ନାମ ସାଧ୍ୟ। ସାଧ୍ୟ ହେଲା କୃଷ୍ଣ ପ୍ରେମ, ସେ ନାମରେ କୃଷ୍ଣ ପ୍ରେମ ମିଳିବେ। ଆଉ ସାଧନ କ'ଣ ନା, ନାମ, ଆମେ ଯେତେ ଶୁଣିବା, ଯେତେ ପଢ଼ିବା, ଯାହା କିଛି କରିବା, ସବୁ ନାମ ପ୍ରଭୁଙ୍କୁ ପୋଷଣ କରିବା ନା। ଯେ କୃଷ୍ଣଙ୍କ ପାଖରେ କୃଷ୍ଣଙ୍କ ମତି କୃଷ୍ଣଙ୍କ ଚରଣରେ ଆସୁନି, ନାମ କରିବାକୁ ଇଚ୍ଛା ହେଉନି, ଶୁଦ୍ଧ ନାମ ଆସୁନି, କେମିତି ହବ। କଳିଯୁଗରେ ବା ପୁରା ଜୀବଗୋସ୍ୱାମୀଙ୍କ ମତ, ଭାଗବତର ମତ ହିସାବରେ ସବୁ ହିସାବରେ ନାମରେ ପ୍ରଭୁ ଶକ୍ତି ରଖିଦେଲେ, ନାମ ସାଧନ ନା ଏଟା ଆମର, ଆମର ଆମର ମନ୍ତ୍ର ଆଉ ଦୀକ୍ଷାଟା କ'ଣ, ଆଉ ଦୀକ୍ଷାଟା ହରିନାମ ନା, ଆଉ ହରିନାମ ମନ୍ତ୍ର ଦିଆହେଉଛି ଆଉ। ଆଉ ଏସବୁ ଏଇ ଯେଉଁ ଗାଁ ଗହଳିରେ ଯେମିତି ସବୁ ପ୍ରୋସେସ୍ରେ ଯେମିତି ସବୁ କରାଯାଏ, କୁଳଗୁରୁ ପ୍ରୋସେସ୍ ଗୁଡ଼ା କ'ଣ ଆମର ନା କ'ଣ, ଆମ ଦୀକ୍ଷା ଗୋଟେ ନେଇଯିବି, କ'ଣଟା ଦୀକ୍ଷା ନେବ, ଦୀକ୍ଷାଟା କ'ଣଟା ନେବ, ତୁମେ ଶରଣାଗତ ହେବା ପାଇଁ ଦୀକ୍ଷା ନେବ, ଯେଉଁଦିନ ଦୀକ୍ଷା ନେବ ତୁମ ଜୀବନଟା ସରିଗଲା, ବେଟର ତୁମର ଇଣ୍ଡିପେଣ୍ଡେଣ୍ଟ ଲାଇଫ୍ରେ ରୁହ ଭଲ, ତୁମେ ସ୍ୱତନ୍ତ୍ରତା ରହୁଛ, ସ୍ୱତନ୍ତ୍ର ରୁହ, ଦୀକ୍ଷା ଯେଉଁଦିନ ନେବ ତୁମେ ସେଦିନ କୃଷ୍ଣଙ୍କର ସ୍ପିୟର ଭିତରକୁ ପଶିଲ, ତୁମର ଆଉ ଇଣ୍ଡିପେଣ୍ଡେଣ୍ଟ କିଛି ନାହିଁ, ଶରଣାଗତ ହେବାକୁ ପଡ଼ିବ, 24 ଘଣ୍ଟା ତୁମକୁ ଯାହା କୁହା ତୁମକୁ କରିବାକୁ ପଡ଼ିବ, ତୋର ଇଣ୍ଡିପେଣ୍ଡେଣ୍ଟ ହରାଇଦେବ, କିଛି ଆର୍ଗୁମେଣ୍ଟ କରିପାରିବନି, ତୁମେ କୌଣସି ଆର୍ଗୁମେଣ୍ଟ କରିପାରିବନି, ପ୍ରଭୁ ଡାଇରେକ୍ଟ କହୁଛୁ, ତୁମର କୌଣସି ଅଧିକାର ନାହିଁ, ବର୍ତ୍ତମାନ ଅଧିକାର ତୁମେ ଛଡ଼େଇ ନିଆଗଲା, ତୁମର କଥା କହିବାର ଅଧିକାର ନାହିଁ, ଖାଇବାର ଅଧିକାର ନାହିଁ, ଶିଷ୍ୟର କୌଣସି ଅଧିକାର ନାହିଁ, ତ କହିବେ ଗୁରୁ ଖା ଖାଇବ, ବସ ବସିବ, ଯିବ ଯିବ, ଗୁରୁ ତାଙ୍କ ପାଇଁ କହୁନାହାନ୍ତି, କୃଷ୍ଣ ପାଇଁ କହିବେ, ରାତି ଦିନ 24 ଘଣ୍ଟା ସବୁ ଗୁରୁଙ୍କର। ସରେଣ୍ଡର କାମ ତୁମେ ଶିଖିବା ପାଇଁ ଆସିବ ନା, ଆଉ ତୁମର କିଛି ଇଣ୍ଡିପେଣ୍ଡେଣ୍ଟ ରହିବନି, ତୁମ ସ୍ୱତନ୍ତ୍ର ତୁମେ ହରେଇ ବସିବ, ଏଇଟା ଯାହା ପ୍ରୋସେସ୍। ମହାପ୍ରଭୁ ଶିଖିଲେ ନା, ଈଶ୍ୱରପୁରୀଙ୍କ ତଳେ ଶରଣାଗତ ହେଉଛନ୍ତି, ସେଇଆ କହିଲେ ନା, ଏଇ ଦେହ ଆମେ ସମର୍ପିଲା ଆମ ତୁମର, ଏ ଦେହଟାକୁ ମୁଁ ଆପଣଙ୍କୁ ଦେଇଦେଲି, ଏ ଦେହଟା ଆଜିଠୁ ଆପଣଙ୍କର, ଆପଣ ଯାହା କରିବେ, ମୋତେ ଖାଲି କୃଷ୍ଣ ପ୍ରେମ ଟିକେ ଦେବେ, ଆମର କି ଦରକାର। ଏଇଟା ଗୋଟେ ଆନୁଷ୍ଠାନିକ ଜିନିଷ ନୁହେଁ, ଏଇଟା ଅନୁଷ୍ଠାନର କଥା ନା, ଏଇଟା ଗୋଟେ ପ୍ରାଣ, ଶରଣାଗତିରେ ଗୋଟେ ଭକ୍ତିର, ଶିଖାଏ ଶରଣାଗତି ଭକତିର ପ୍ରାଣ, ସେ ଶରଣାଗତିରେ ଶିଖିବା ପାଇଁ ଜଣେ ଗୁରୁପାଦଶ୍ରେ କରୁଛି, ନହେଲେ କ'ଣ ଦରକାର ଅଛି, ଜୀବ କେବେ ଶରଣାଗତ ହେଇପାରିବ ନାହିଁ। ସେ କେତେ ଜ୍ଞାନୀବାନ ହେଇଥାଉ, କେତେ ବଡ଼ ନଲେଜିୟସ୍ ପର୍ସନ୍, ସେ କେବେ ଶରଣାଗତ, ତାକୁ ତାକୁ ଶରଣାଗତ ଶିଖିବାକୁ କିଏ ଶିଖିବ ନା ଯେ ଶରଣାଗତ ହେଇଛି ଶିଖିବ? ଶରଣାଗତ ଆତ୍ମା ବିନା ଆଉ କିଏ ଶରଣାଗତ ଶିଖିପାରିବେନି। ସେଇଟା ଗୋଟେ ଏମିତି ପ୍ରୋସେସ, ସେ ସରେଣ୍ଡର ସେ ଜାଣିଛି ନା, ତୁମେ ସରେଣ୍ଡର ହେଇନି କେମିତି ତୁମେ ଜାଣିବ? ତୁମେ ଜାଣିପାରିବନି ସରେଣ୍ଡର କ'ଣ, ଶରଣାଗତ କ'ଣ ତୁମେ ଜାଣିପାରିବନି। କାହିଁକି? ତୁମର ବୁଦ୍ଧି ଅଛି, ବଳ ଅଛି, ଶକ୍ତି ଅଛି, ଜ୍ଞାନ ଅଛି, ଅଲଗା ଭରସା ବି ଅଛି, ହେଇପାରିବନି। କେବେ ବି ଶରଣାଗତ ଗୋଟେ ଜୀବ ହେଇପାରିବନି। ଶରଣାଗତ ଆତ୍ମା ହିଁ ଶରଣାଗତ ଶିଖାନ୍ତି, ସେଥିପାଇଁ ଆମେ ଗୁରୁପଦ ଆଶ୍ରୟ କରୁଛେ। ଆଉ ଲକ୍ଷ୍ୟଟା ହେଉଛି ପ୍ରେମ ପ୍ରାପ୍ତି, ଲକ୍ଷ୍ୟଟା ହେଲା ପ୍ରେମ, ମୋତେ କେମିତି କୃଷ୍ଣ ପ୍ରେମ ମିଳିବ। କାରଣ ପ୍ରେମେ କୃଷ୍ଣ ବସ, ଏ ଯଶୋଦା ମାତା ପଛରେ ଦୌଡ଼ୁଛନ୍ତି କୃଷ୍ଣଙ୍କ ପଛରେ, ଏ ପ୍ରେମର କଥା। ପ୍ରେମେ କୃଷ୍ଣ ବସ, ଏ ପ୍ରେମ ତାର ଭୋଜି। ଆମର ଗୌଡ଼ୀ ସମ୍ପ୍ରଦାୟର ମୁଖ୍ୟ ଜିନିଷ ରହିଲା ଆମର ପୁଣି ବ୍ରଜ ପ୍ରେମ ଭିତରେ ମାଧୁର୍ଯ୍ୟ ପ୍ରେମ। ଆମର ଆମ ଟପ୍ ଜିନିଷ ଏଇଟା ନା, ଆଉ ମହାମନ୍ତ୍ରଟା, ଯୁଗଳ ମନ୍ତ୍ରଟା ମାଧୁର୍ଯ୍ୟ ପ୍ରେମ ନା। ଆଉ ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ, ଏ ଯେଉଁ ନାମଟା କରୁଛେ ମାଧୁର୍ଯ୍ୟ ପାଇଁ, କୃଷ୍ଣ ରାଧାକୃଷ୍ଣଙ୍କର କୁଞ୍ଜ ସେବା ପାଇଁ। ପ୍ରମାଣଟା ଦେଖୁନା, ତୁଳସୀ ତୁଳସୀ ଆରତୀରେ ଆମେ ଆମର ଆଚାର୍ଯ୍ୟମାନେ କାହିଁକି ଇଣ୍ଟ୍ରୋଡ୍ୟୁସ୍ କଲୁ ତୁଳସୀ ଆରତୀ? ଆମର ତୁଳସୀ ତୁଳସୀ ପୂଜାଟା ସେଥିପାଇଁ କରୁଛେ ନା, ପୁରା ମାଧୁର୍ଯ୍ୟ ରସ ପାଇଁ। ଆଉ ଆଉ ମାଧୁର୍ଯ୍ୟ ରସ ଦିଅନ୍ତୁ କେମିତି, କହୁନାହାନ୍ତି ବ୍ରଜେ ରାଧାକୃଷ୍ଣ ସେବା ପାଉ ଏଇ ଅଭିଳାଷ, ମୋର ଆଉ କିଛି ଅଭିଳାଷ ନାହିଁ। ରାଧାକୃଷ୍ଣ ଆମର ଆମର ଟପ୍ ପୁରା ଯାଇ ପୁରା ଶେଷରେ କୃଷ୍ଣ ରାଧାକୃଷ୍ଣଙ୍କର ମାଧୁର୍ଯ୍ୟ ରସରେ ଆମେ ପ୍ରବେଶ କରିବା, ଦାସୀ ହବା, କିଙ୍କରି ହବା। ତୟା ସଖୀ ମଧ୍ୟ ଆପନା ଗଣି କିଙ୍କରି କରିବା ରଖ ଆପନ, ସବୁବେଳେ ଭକ୍ତଙ୍କଠାକୁ ସେଇଟା ଦେଖୁଛନ୍ତି। ଆମର ଭାବଟା ସେଇଟା ରହିଲା ନା, ମହାପ୍ରଭୁ ମାଧୁର୍ଯ୍ୟ ଜିନିଷ ଆଉ ପ୍ରେମଟା ଯଦି ଆମେ ପ୍ରେମ ପ୍ରାପ୍ତିଟା ନହେଲେ ଭଜନ କେମିତି କରିବାକୁ? ଜଣେ ଭଗବାନ ଭଲ ପାଉନି, ପ୍ରେମ ବିନା ଭୋଜନ ହୁଏ ନା, ଏଟା ଭଲ ପାଇବାଟା ନାହିଁ, ହବନି ସେଟା। ଆଉ ସେ ପ୍ରେମଟା ଯିବ ପାଇବା ପାଇଁ ଏ ବିଧି ମାର୍ଗଟା ଦିଆଗଲା। ପ୍ରେମଟା ତ ଆମ ପାଖରେ ନାହିଁ, ଆମେ ତ ଡାଇରେକ୍ଟ ଗୋଟେ ଭଲ ପାଇପାରୁନି। ଦେହକୁ ଭଲ ପାଇଛେ, ଦେହ ସମ୍ବନ୍ଧକୁ ଭଲ ପାଇଛେ, ଜୀବକୁ ସମସ୍ତ ପାଇଁ ଲେଖିଲେ ସେଟା ଆଉ କେତେ ସୁନ୍ଦର ଲେଖିଛ, ପ୍ରଭୁପାତକୁ ଲେଖିଛ ଜୟଜନ୍ତା ମଧ୍ୟରେ। ଏଟା ହଉଛି କ'ଣ, ଦେହାଧ୍ୟାସ, ଜୀବର ବହୁତ ଦେହ ଆଧ୍ୟାସ ଅଛି। ନାମ ତ ମାଧୁର୍ଯ୍ୟ ଜିନିଷ, ଜୀବକୁ ରୁଚି ହବନି, ସମ୍ବନ୍ଧ ଜ୍ଞାନ ଜୀବର ନାହିଁ। ତାର ସମ୍ବନ୍ଧଟା ସବୁବେଳେ ଗୋଟେ ଦେହ ସମ୍ବନ୍ଧ ଯୋଡ଼ିବ ସବୁବେଳେ, ଇଏ ମୋର ଶ୍ୱଶୁର, ଇଏ ମୋର ଶାଳୀ, ଇଏ ମୋର ସଡ଼ୁ, ଇଏ ମୋର ଘର ଲୋକ, ଇଏ ମୋର ଦେଶ, ଇଏ ମୋର ଜାତି। ଭାବୁଛି ତମେ ଗୁଖର କହିଦେଲେ ନା, ଆଉ ସେ ଶ୍ଳୋକ ନାହିଁ କ'ଣ କହିଲେ, ଇଜ୍ୟାଧି ସୈବ ଗୁଖର, ସେ କହିଲେନି ଆରମ୍ଭଟା କ'ଣ ମାନ ସଲିଲେ ତୀର୍ଥ ସୈବ ଗୁଖର, ଏ ଭୂମିଟାକୁ ନିଜର ବୋଲି କହୁଛି, ତୀର୍ଥକୁ ଯାଉଛି ସ୍ନାନ କରିକି ପଳେଇ ଆସୁଛି, ସେଟା ଗୋ ଆଉ ଖର ବୁଦ୍ଧି ସହିତ ତମ ତୁଳନା କର। ଆଉ ସେ ଦେହ ସମ୍ବନ୍ଧରେ ତ ସବୁବେଳେ ଗୋଟେ ଜୀବର ଜୀବ ଗୋଟେ ସ୍ୱର ଧରିଛି ନା, ସେ ତ ନିରାକାର ନୁହେଁ ନା, ସ୍ୱର ଧରିଛି, ତେଣୁ ସେ ଗୋଟେ ସମ୍ବନ୍ଧ ଖୋଜିବ, ଆଉ ଗୋଟେ ସ୍ୱରରୁ ଖୋଜିବ। ଏ ସମ୍ବନ୍ଧଟା ଭୌତିକ ଜଗତରେ ଏତେ ଦୃଢ଼ ରହିଛି ଭଗବତ ସମ୍ବନ୍ଧ, ସେ ନାମ କଲେ କ'ଣଟା ହବ, ନାମ କଲେ କ'ଣ ହବ? ନାମ ଆମେ ନାମ କରୁଛେ, ସମ୍ବନ୍ଧଟା କୃଷ୍ଣ ସାଙ୍ଗରେ ହେଇପାରୁନି ନା, ସେଥିପାଇଁ ଏଇ ବିଗ୍ରହ ସେବା ଗୁରୁ ଏଥିରେ ଯୋଡ଼ୁଛନ୍ତି ଜୀବକୁ ସମ୍ବନ୍ଧ। ଏଇ ସମ୍ବନ୍ଧ ଜ୍ଞାନ ଆଣିବା ପାଇଁ ଏ ଅର୍ଚ୍ଚନ ପଦ୍ଧତିଟା ଦିଆ ହେଲା। ଅର୍ଚ୍ଚନଟା ଏତେ ଷ୍ଟ୍ରିକ୍ଟ କାଇଁ ରଖାଯିବ, ମଙ୍ଗଳାରତୀ କରିବାକୁ ପଡ଼ିବ, ଦର୍ଶନାରତୀ କରିବାକୁ ପଡ଼ିବ, ଅର୍ଚ୍ଚନ କରିବାକୁ ପଡ଼ିବ, କାହିଁକି ଭଗବତ ସମ୍ବନ୍ଧ ଗୋଟେ ଜୀବର ନାହିଁ। ସେ ଗୋଟେ ସ୍ପିରିଚୁଆଲ ମାନଙ୍କର ଯେମିତି ଅଲଗା ଅନୁଷ୍ଠାନ ମାନଙ୍କର ଦେଖ, ହେଲା ଠାକୁରଙ୍କୁ ଭୋଗ ଲଗେଇ ଦିଅ, ଘଣ୍ଟି ବଜେଇ ଦିଅ, ଆରତୀ ସରିଲା ଖାଇଦିଅ, ଶୋଇଯା। ଏଇ ପୁରୁଣା ମଠ ମାନେ ସବୁ ଦେଖୁନା, ଏଇ ଆଉ ଏବେ ଖାଲି ଗୋଟେ କ'ଣ କାମ ଚଳା ଏଇ ଚାଲିଛି। ସେଠି ନା ପୂଜାରୀର ଭଗବାନ ସହିତ ସମ୍ବନ୍ଧ ଅଛି, ନା ସାଧକର ଭଗବାନ ସହିତ ସମ୍ବନ୍ଧ ଅଛି। ଭୋଗ ଲଗେଇ ଖାଇ ଅଛି, ଠାକୁର ଅଛନ୍ତି, ଦେ ଭୋଗ ଲଗେଇ ଦିଅ ଟିକେ, ଭୋଗ ବାଜିଲା, ହଁ ଭୋଗ ସରିଲା କିରେ ପାଣ ପ୍ରସାଦ ପତ୍ର ଖାଇଦେଲେ, ଠାକୁର ତାଙ୍କର ଗୋଟେ ଠିଆ ହେଇଥିବେ, ମନ୍ଦିର ଆଉ କେହି ନଥିବ, ପୂଜାରେ ପୂଜାରେ ରାସ୍ତାରେ ଭଗବାନ ଭଗବାନ ରାସ୍ତାରେ, ପୁଣି ସନ୍ଧ୍ୟା ହେଲା କବାଟ କେଳିଦେବ, ତା ଭିତରେ ସେ ରହିଥାନ୍ତି। ସମ୍ବନ୍ଧ ଅଛି ନା କ'ଣ? ଗୌଡ଼ିଅ ଶିକ୍ଷା ସୁ ଏହା ନୁହେଁ, ଆମର ଶିକ୍ଷା ସୁ ଏହା ନୁହେଁ, ଆମ ମହାପ୍ରଭୁଙ୍କ ଶିକ୍ଷା ସୁ ଏହା ନୁହେଁ, ଆମର ସମ୍ବନ୍ଧ ଜ୍ଞାନଟା ଯୋଡ଼ିବା। ଆଉ ବିଗ୍ରହଙ୍କୁ ସେମାନେ ଯେଉଁ ରଖିଛନ୍ତି କେଉଁମାନେ, ପ୍ରତୀକ ସ୍ୱରୂପରେ, ପ୍ରତୀକ ଗୋଟେ ଦେଖେଇବେ, କ'ଣ କ'ଣ କୁହାଯିବ ତାଙ୍କୁ, ମାନେ ଲୋକ ବିଶ୍ୱାସ କରିବେ ନ କରିବେ, ରୂପଟା ଗୋଟେ ଧ୍ୟାନ କରିବେ। ମାୟାବାଦୀ କ'ଣ ରଖିନାହାନ୍ତି କି? ମାୟାବାଦୀ ମାନେ କୃଷ୍ଣ ପୂଜା କଲେ, ଭକ୍ତିମାନ ଠାକୁର ହେଲେ, କୃଷ୍ଣ ତାଙ୍କ ହାତରୁ ପୂଜା ଗ୍ରହଣ କରିବେ। ଯେ ମାୟାବାଦୀ ମାନେ ଗୋଟେ ଗୋଟେ ମନ୍ଦିର ସବୁ କରୁଛନ୍ତି, ଏ ଯେ ବୃନ୍ଦାବନରେ ଶହ ଶହ ମନ୍ଦିର କରୁଛନ୍ତି, ଭଗବାନ ତାଙ୍କ ପୂଜା ନେବେନି। ମାୟାବାଦୀ ଯାହା ଅର୍ପଣ କରିବ, ମାୟାବାଦୀ କୃଷ୍ଣ ନାମ କଲେ ବି, ମାୟାବାଦୀଟା କୃଷ୍ଣ ଅପରାଧୀଟା, ନାମ ରୂପ ବିଗ୍ରହ ତିନି ଚିଦାନନ୍ଦମୟ, ସେ ସେଟାକୁ ରିଜେକ୍ଟ କରୁଛି ଆଉ ତୁମେ ଜଣକୁ ମାନୁଛ ତା ନାମକୁ ମାନୁନ। କୃଷ୍ଣଙ୍କୁ ରଖି ପୂଜା କରୁଛନ୍ତି, ନାମକୁ ମାନିବେନି, ରୂପକୁ ମାନିବେନି, ଗୁଣକୁ ମାନିବେନି, ଲୀଳାକୁ ମାନିବେନି, ସବୁ ମାଇକୁ ବୋଲି କହିବେ। ସେ ମାୟାବାଦୀର ପୂଜାକୁ ଭଗବାନ ଗ୍ରହଣ କରନ୍ତିନି, ତାଙ୍କ ପ୍ରସାଦ କେବେ ପ୍ରସାଦ ନୁହେଁ, କେବେ ବି ଖାଇବା କଥା ନୁହେଁ ମାୟାବାଦୀ ମାନଙ୍କର ହସ୍ତରୁ। ସେମାନେ କୃଷ୍ଣ ପୂଜା କରିକି ଦେଲେ ବି ଜନ୍ମାଷ୍ଟମୀ କରୁଛନ୍ତି, ଡାକିଦେଲେ ଖାଲି ପ୍ରସାଦ ନାହିଁ, କେବେ ବି ଖାଇବା କଥା ନୁହେଁ ମାୟାବାଦୀରା। ମାୟାବାଦୀ କୃଷ୍ଣ ଅପରାଧୀ ମହାପ୍ରଭୁ କହିଗଲେ ଆଉ, ଯେଉଁଠି ପରେ ସେଉଠୁ କରି ଯିଏ ରୋଷେଇ କରିଦେଲା ନା ଭୋଗ କୃଷ୍ଣ ମନ୍ଦିର ଖାଇଦେବା ନା କ'ଣ ଭାବିଲୁ, ଯେଉଁଠି ପତ୍ର ପକେଇ ଚଲେଇଦେଲ ନା ସେ ତ ମନ୍ଦିରଟା ଆଉ କିରେ ମନ୍ଦିରଟା କ'ଣ, ତୁମେ ବୈଷ୍ଣବ ଲୋକ ତୁମେ ଏଠି ମାୟାବାଦୀରେ ଆସିବେ, ତାଙ୍କ ହାତରେ ଖିଆଯିବନି ଭୋଜନ କିଏ ହେବେ, ସେଟା ଘରେ ପ୍ରସାଦ କିଏ ଦେବ, କୃଷ୍ଣ ତ ଗ୍ରହଣ କରିବେ। ଅଲଗା ଇତର ଯେଉଁ ପୂଜା ତାଙ୍କ ସେ ପ୍ରତୀକ ରୂପରେ ପୂଜା କରିଛନ୍ତି, ଆମର ସ୍ଥାନ ଆମର ବା ବିଗ୍ରହ ହେଲେ ନାମ ରୂପ ବିଗ୍ରହ ତିନି ଚିଦାନନ୍ଦମୟ, ଆମେ ସେଥିରୁ ସମ୍ବନ୍ଧ ଜ୍ଞାନ କୃଷ୍ଣଙ୍କୁ ଭଲ ପାଇଲେ ଆମର ସମ୍ବନ୍ଧରେ ଆସିବ। ଏତେ ପ୍ରକାର ସେବା ସବୁ କାହିଁ କରାହଉଛି, ଆମର ସମ୍ବନ୍ଧ ଜ୍ଞାନଟା ନାହିଁ, ଆମର ସମ୍ବନ୍ଧ ଜ୍ଞାନଟା ଉଦି, ପୁଣି ସମ୍ବନ୍ଧ ଜ୍ଞାନ କେମିତି ଉଦିତ ହବ, ସରଦ୍ୱାରା ସେବା ମୁଖରେ ନାମ କର୍ଣ୍ଣରେ ଶ୍ରବଣ, କେତେ ଶୋଧନ ପାଇଁ ଗୋଟେ ସମ୍ବନ୍ଧ ଗୋଟେ ଆସିଛି, ଦେଖୁନା ଖାଲି ସମ୍ବନ୍ଧଟା ଭଗବତ ସମ୍ବନ୍ଧ ଆସିବା ନେଇକି କେତେ କାମ କରାହଉଛି, ତିଳକ କରାହଉଛି, କାହିଁକି ମୁଁ ବୈଷ୍ଣବ, ଏସବୁ ସମ୍ବନ୍ଧ ନା ସଜା ହଉଛି, ଗୋଟେ ଡ୍ରେସ୍ ପୁରା ଚେଞ୍ଜ କର, ଜୀବନଟା ଗୋଟେ ପରିବର୍ତ୍ତନ କଲା, ଗାଧେଇ ସାରିବା ତିଳକ ଲଗେଇବା, ତେଣୁ କଣ କରିବା, କେତେ ଲୋକ କେଶବାୟ ନମ, ନାରାୟଣ ନମ, ମାଧବ ନମ, ଗୋବିନ୍ଦାୟ ନମ, ଦେଖୁନା କେମିତି ଆମେ ସବୁ ପୁରା ଚେତଖା ସମାଧାନ, ମୁଁ ହଉଛି କୃଷ୍ଣଙ୍କର, ମୋ ଶରୀରରେ କୃଷ୍ଣ ଅଛନ୍ତି, ମୋ ଆମେ କହୁଛେ ଭଗବାନ ହୃଦୟରେ ଅଛନ୍ତି, ଆମର ଜ୍ଞାନ ଆସୁନି, ତିଳକ କରିକି ଆମେ ମନ୍ତ୍ରରେ ବସଉଛେ ଭଗବାନ ପ୍ରଭୁ ବିଷ୍ଣୁ ଆପଣମାନେ ବସନ୍ତୁ, ତିଳକ ସବୁ କରାହଉଛି, ପ୍ରସାଦ ମହାପ୍ରସାଦ ପାଇବା, ପୁଣି ଚିନ୍ତା ପୁଣି ମନକୁ ବୁଝେଇବା, ଇଏ ମହାପ୍ରସାଦ, ମହାପ୍ରସାଦ ଗୋବିନ୍ଦ ନାମ ରଣୀ ବୈଷ୍ଣବେ ନାମ କରାହଉଛି, ଏତେ କଲାପରେ ଗୋଟେ ଜୀବର ସମ୍ବନ୍ଧ ଆସୁନି, ମୁଁ ହଉଛି କୃଷ୍ଣଙ୍କର ଦାସ, ମୋର ଜଗତର କିଛି ସମ୍ପର୍କ ନାହିଁ, ମୁଁ ହଉଛି କୃଷ୍ଣଙ୍କର, ସମ୍ବନ୍ଧ ଜ୍ଞାନ ଆଣିବା ବଡ଼ ସଜା କାମ ନା କ'ଣ, ବହୁତ କଷ୍ଟ କାମ ସମ୍ବନ୍ଧ ଆଣିବା, ସମ୍ବନ୍ଧ ହେଲେ ଭକ୍ତି ହଉ ଅଭିଧେୟ ହଉ, ତୁ ତ କୃଷ୍ଣଙ୍କୁ ଭଲ ପାଇପାରୁନୁ ଆଉ, ବିଗିନିଂ ଷ୍ଟେଜ୍ରେ ଫେଲ୍ ହେଇଯାଉଛୁ, କୃଷ୍ଣ ସହିତ ସମ୍ବନ୍ଧ ଗୋଟେ ରହୁନି, ତୁମେ ତୁମର ଚିନ୍ତା ହେଲା, ତୁମର ମୋର ଘର ଏମିତି ଅସୁବିଧା ହେଲା, ମୋର ପିଲା ଛୁଆ ଅସୁବିଧା ହେଲା, ମୋ ଦେହ ଅସୁବିଧା ହେଲା, ତୁମେ ତୁମ ଚିନ୍ତା ରହିଛ, ଏଇଟା ଏଇଟା କି ଭକ୍ତି, ଇଏ ଶୁଦ୍ଧ ଭକ୍ତିରେ ଯିବନି, ଏସବୁ କର୍ମକାଣ୍ଡକୁ ପଳେଇଯିବ, ଶୁଦ୍ଧ ଭକ୍ତିରେ ସେବ୍ୟ ସେବକ ସମ୍ପର୍କଟା ଦୃଢ଼ ନା ଆଉ, ସାଧାରଣ ପୂର୍ବର ରାଜାମାନଙ୍କୁ ସବୁ ଦେଖୁନାହାନ୍ତି କେମିତି ଆସୁଥିଲେ ସେମାନେ, ଭଗବାନ ନ ଦେଖି କେମିତି ପ୍ରସାଦ ପାଇବି, ଭଗବାନଙ୍କ ସବୁ ସେବକ ସେମାନେ ଥିଲେ ନା ଆଉ, ଯେତେ ବଡ଼ ବଡ଼ ରାଜା ସବୁ ମୁଁ ଦେଖିଛି, ବାରିପଦା ରାଜା, ଆମର ସୁନ୍ଦରଗଡ଼ର ସୁନ୍ଦରଗଡ଼ ରାଜା, ଦେବଗଡ଼ ରାଜା, ତାଙ୍କ ସବୁ ମନ୍ଦିର ମୁଁ ଦେଖିଛି, ସେମାନେ ଇଷ୍ଟଦେବଙ୍କ କତିକି ଯିବେ, ଇଷ୍ଟଦେବୀଙ୍କ କତିକି ଯିବେ, ପୂଜା ସେବା କରିକି ଆସିବେ, ତାପରେ ରାଜକାର୍ଯ୍ୟରେ ବସିବେ, କର୍ମୀ ଲୋକମାନେ କେତେ ଡିସିପ୍ଲିନ୍ ଥିଲେ, ସମ୍ବନ୍ଧ ଜ୍ଞାନଟା ବଡ଼ ଜିନିଷ, ଏ ସମ୍ବନ୍ଧ ଜ୍ଞାନଟା ଦୃଢ଼ ହେଲେ ଗୁରୁଙ୍କ ମାଧ୍ୟମରେ ଗୁରୁଙ୍କ ନିର୍ଦ୍ଦେଶରେ ସେବା କଲେ, କୃଷ୍ଣ ଭଜନ ଠିକ୍ ସେ ନାମ ଭଜନ କଲେ, ଚେତନାର ଉନ୍ମେଷ ହବ, ସୁଧ ନାମଟା ଯଦି ଭଲ ଭାବରେ ହେଲା, ଜଣଙ୍କର ଏଣେ ଶ୍ରବଣ କୀର୍ତ୍ତନ କଲା, ଏଣେ ପ୍ରସାଦ ସେବନ କଲା, ଏଣେ ଶରଦ୍ୱାର ସେବା କଲା, ଏଣେ ପ୍ରଣାମ ଚାଲିଛି, କେତେ କାର୍ଯ୍ୟ ଚାଲିଛି, କେବଳ ଗୋଟେ ସମ୍ବନ୍ଧ ଆସିବ, ମୁଁ ହଉଛି ଭଗବାନଙ୍କର, ସମ୍ବନ୍ଧ ହେଲେ ତାର ଭକ୍ତିଟା ଅଭିଧେୟ, ଭକ୍ତି ଯାଜନ ହବ, ଆଉ ଭକ୍ତି ପରେ ଅଭିଧେୟର ଫଳ ହଉଛି ପ୍ରେମ ପ୍ରୟୋଜନ, ପ୍ରେମସ୍ତର ହିଁ ଭଜନ, ପ୍ରେମେ କୃଷ୍ଣ ବସ ହେ ପ୍ରେମେ ତାର ଭଜି, ତେଣୁ ଭଲ ଭାବନା, ତା ବିଷୟରେ କ'ଣ ଚିନ୍ତା କରିପାରିବ, ମୋତେ ଗୋଟେ ସିମ୍ପୁଲ କଥାରେ ତୁମେ ଚିନ୍ତା କର, ଭଜନଟା କ'ଣ, ଜଣକୁ ଭଲ ପାଇବନି ତ, ଜଣକୁ ଭଲ ପାଉନି ତାକୁ ଜବରଦସ୍ତି ଚିନ୍ତା କରିବା, ସବୁଠୁ କଷ୍ଟ ହେଉଛି ସେଇଟା, ସେଟା ଜପଟା ଆମକୁ ସବୁ କଷ୍ଟ ଲାଗୁଛି, ଜପଟା କାହିଁ କଷ୍ଟ ଲାଗୁଛି ନା କ'ଣ ଭାବିଲେ, ଖାଇବା ପିଇବା ଦୌଡ଼ା ଦୌଡ଼ି କରିବାକୁ ଗଲେ ହଜାର ଲୋକ ଖାଇବେ କହିଲେ ଡେଇଁପାରିବନି, ହଁ ସବୁ ପ୍ରଶଂସା କରିବେ, ଆଉ ଭାବିଲେ ଆଉ ଏମିତି କଲେ ଆଉ ଖାଇବା ପିଇବାକୁ ଦେଲେ ଲୋକଙ୍କୁ ଆଉ ଡେଇଁ ପଡ଼ିବ ସାଙ୍ଗେ ସାଙ୍ଗେ, ଜପ କଲେ ଦେଖିବା, ଜପ କଲେ କିଏ କୁଷ୍ଠ କହୁଛନ୍ତି ତୁମକୁ ପ୍ରଶଂସା କରିକି, ସେଇଟା ହବନି, ସବୁଠୁ କଷ୍ଟ କାମ ସେଇଟା କାହିଁକି ଭଲ ପାଉନ, ଯେତେବେଳେ ଯାହାକୁ ଭଲ ପାଇପାରୁ ନା ତା ନାଁ କରିପାରିବ କେବେ, ତାଙ୍କୁ ଯାହାକୁ ତୁମେ ଭଲ ପାଉନ ତାଙ୍କ ଇଚ୍ଛା ହବ କି ତା କଥା ଚିନ୍ତା କରିବାକୁ ହବନି, ଯାହାକୁ ଭଲ ପାଇବ ଚିନ୍ତା କରିବାକୁ ପଡ଼ିବନି, ସେ ଚାଲି ଆସେ ତମ ମନକୁ, ଏଇଟା ଆମର ଆମର କେବଳ କୃଷ୍ଣଙ୍କୁ ଭଲ ପାଇବାର ଟ୍ରେନିଂ ନା, ଏଠି କ'ଣ ଅଛି କିଆ, କୃଷ୍ଣ ଚେତନ ମାନେ କ'ଣ, କୃଷ୍ଣ ଭଲ ପାଇବା, ଆଉ ସେଟା ତ ଆମ ହୃଦୟ ଭିତରେ ନାହିଁ, ସେଥିପାଇଁ ଏତେ ପ୍ରକାର ପାରାଫାନାଇଲ ରଖାଯାଇଛି, ଏତେ ପ୍ରକାର ଜିନିଷ ରଖାଯାଇଛି, କୃଷ୍ଣ କିନ୍ତୁ ଭଲ ପାଇବା, ସେତିକି ହେଇଗଲେ ଭଜନ ହବ, ଆଉ ଭଲ ଯାହାକୁ ଭଲ ପାଉନ ତା ନାଁଟା କେମିତି କରିବ, ଖାଲି ଠେଲି ପେଲି କରିବା ଥରେ ମାଳି, ସେ ଯେଉଁ କୁହନ୍ତି କ'ଣ ସାକ୍ଷୀ ମାଳି, ବୁଝିଲ କି, କୃଷ୍ଣଙ୍କୁ ଏତେ ଥର ଦେଖିନଥିବେ, ସାକ୍ଷୀ ମାଳି ସେଥିରେ ଦେଖା ହବ, ଖାଲି ଖାଲି ଉପର ତଳ କେତେ ହେଲା ଗିରି, କେତେ ହେଲା ଗିରି,
ଦେଖିଲ କି ଖାଲି ଖାଲି ଗଳା କିରେ ଗଣୁଛ ତୁମେ କେତେ ଗଡ଼ୁଛ ତୁମେ ଜାଣିପାରୁନ ନା କେତେବେଳେ ସରିବ କେତେବେଳେ ସରିବ ନାଇଁ ଭଲ ପାଇବାଟା ନାହିଁ ନା ଭଗବାନ ଭଲ ପାଇପାରୁନି ନା ସେ ପ୍ରେମଟା ପ୍ରେମଟା ନହେଲେ ସେ ଜିନିଷ ବୁଝିବ ବୋଲି ସେ ମାଧୁର୍ଯ୍ୟ ସରି ବାତ୍ସଲ୍ୟ ପ୍ରେମର ଜିନିଷଟା ତା ଧରି ନେଲେ କୃଷ୍ଣ ତାଙ୍କୁ ଧରି ନେଲେ କୃତାଙ୍ଗ ସତମ ପ୍ରରୁଦନ୍ତମ ଅକ୍ଷିଣୀ କସନ୍ତ ମଞ୍ଜନମ ମସିଣୀ ସ୍ୱପାଣିନା ଉଦ୍ବିକ୍ଷମାଣମ ଭୟବିହ ଲକ୍ଷଣ ହସ୍ତେ ଗୃହୀତା ବିଷୟନ୍ ବିଷୟନ୍ତ ବାଗୁରତ୍ କୃତାଙ୍ଗ ସତ୍ଵ ପ୍ରରୁଦନ୍ତ ମକ୍ଷିଣୀ କୃଷ୍ଣ ଧରା ପଡ଼ିଗଲା ପରେ ସାଙ୍ଗେ ସାଙ୍ଗେ ତାଙ୍କୁ ଖସିବାର ଅଛି ଆଉ ବାତ୍ସଲ୍ୟ ରସର ତ ଭଗବାନ ତାଙ୍କୁ ବୁଡ଼େଇବେ ତାଙ୍କୁ ରୁଦନ୍ତ ମୁହୁ ନେତ୍ର ଯୁଗ୍ମ ମୃଜନ୍ତ ଲେଖିଲେ ସିଏ ମାନେ ଯୋଉ ଆମର କ'ଣ ତାଙ୍କ ନା ସତ୍ୟବ୍ରତ ମୁନି ବଡ଼ ମାନେ ରସିକ ଲୋକ ସିଏ ଲେଖିଛନ୍ତି ତାଙ୍କ ତାଙ୍କ ଷ୍ଟାଇଲ୍ଟାକୁ ଦେଖିଲାବେଳକୁ ଭାଗବତ ସହିତ ପୁରା ମିଶେଇକି ଲେଖିଛନ୍ତି ଏବଂ ଲାଷ୍ଟକୁ ଦେଖନ୍ତୁ କେମିତି ଲେଖିଲେ ନମୋ ରାଧିକ କେତେ ପ୍ରେମିକ ସିଏ ଲେଖିଲେନି ଆରମ୍ଭଟା ଲାଷ୍ଟର ପଦଟା କ'ଣ ରଜୁଟା କ'ଣ କହିଲେ ଲାଷ୍ଟ ପଦ କ'ଣ ରହିଲା ସେଥିରେ ଯୋଉ ନମରାଧିକାର ପ୍ରଥମ ପଦଟା ନମସ୍ତିସ୍ତୁ ଦାମ୍ନେ ସ୍ପୁରଦୀପ୍ତି ଦାମ୍ନେ ପ୍ରଣାମ କାହା କରୁଛନ୍ତି ଦାମ୍ନେ ସେ ରଜକୁ କୋଉ ପ୍ରଣାମ କରୁଛନ୍ତି ନା ତଦୀୟ ଦରାୟତ ବିଶ୍ୱସ୍ୟ ଧାମ୍ନେ ଯେଉଁ ଉଦରରେ ଆପଣ ସମଗ୍ର ବିଶ୍ୱ ରହିଛନ୍ତି ସେ ଉଦର ସେ ରଜୁ ଚାରିକର ଆପଣଙ୍କୁ ବେଷ୍ଟନ କରୁଛି ତାଙ୍କୁ ପ୍ରଣାମ ଆପଣଙ୍କ ଉଦରଙ୍କୁ ପ୍ରଣାମ ନମରାଧିକାୟ ତଦୀୟ ପ୍ରିୟାୟ ସେ ବାତ୍ସଲ୍ୟ ରସ ଜିନିଷଟା ବର୍ଣ୍ଣନା କଲେ ସେ ସେ ରାଧାରାଣୀଙ୍କ ଦରକାର କାରଣ ରାଧାରାଣୀ ନା କହିଲେ କୃଷ୍ଣ ନ କହିଲେ ସେ କୃଷ୍ଣ ସୁଖୀ ହେବେ ମୁଁ ସେଠି ବସିକି ଚିନ୍ତା କରୁଥିଲି ଏଟା ତ ବାତ୍ସଲ୍ୟ ଜିନିଷଟା ସେଟା କାହିଁକି ସେ ଯୋଡ଼ିଲେ ସେସବୁ ସେ ରସିକ ହେଇଥିବେ ନିଶ୍ଚିତ ଆଉ ରାଧାରାଣୀଙ୍କ ନାଁ ନ ନେଲେ କାରଣ କୃଷ୍ଣଙ୍କୁ ଯେତେ ତୁମେ ଭାବରେ ବ୍ୟାଖ୍ୟା କର ତୁମ ରାଧାଙ୍କ ପାଖକୁ କାରଣ ସେ ତ ତାଙ୍କର ପ୍ରେୟସୀ ପ୍ରିୟ ତାଙ୍କ ବିନା ତାଙ୍କର ପୂର୍ଣ୍ଣ ତାଙ୍କର ପୂର୍ଣ୍ଣତା ପୂର୍ଣ୍ଣ ସେ ସ୍ୱୟଂ ସମ୍ପୂର୍ଣ୍ଣ ଭଗବାନ ହେଲେ ବି ରାଧାଙ୍କ ବିନା ସେ ସମ୍ପୂର୍ଣ୍ଣ ଅପୂର୍ଣ୍ଣ ମନେ କରନ୍ତି ନମୋ ରାଧିକାୟ ତୋଦୀୟ ପ୍ରିୟାୟ ନମୋ ଅନନ୍ତ ଲୀଳାୟ ଦେବାୟ ତୁଭ୍ୟମ ସେ ରାଧାଙ୍କ ନାଁ ନେଲେ ନା ସେଇଟା ଏଇଠି କହୁଛନ୍ତି କୃତାଗସନ୍ତମ ପ୍ରରୁଦନ୍ତମ ରକ୍ଷିଣୀ ଏଠି ପ୍ରରୁଦନ୍ତମ ସେଠି ସେ ଲେଖିଲେ ନା କୃଷ୍ଣ କନ୍ଦନ କରୁଛନ୍ତି କୁନ୍ତି ଲେଖିଲେ ଭୟ ଭୀ ବୋଲି କୃତା କୁନ୍ତି କ'ଣ ଲେଖିଲେ ନା 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 ତା ପୂର୍ବରୁ ସାମାଙ୍ଗ ବିମ ହୋଇଥିଲେ ସେ ଶ୍ଳୋକର ଆରମ୍ଭଟା ଲେଖିଲେ ନା କେମିତି କାନ୍ଦୁଥିଲେ ଭୟ ଭାବନା ଆଶ୍ରିତ କୁନ୍ତି ଦେଖିଛନ୍ତି ଭୟରେ ଭାବନା ଭୟରେ କେମିତି ଡର ବର୍ତ୍ତମାନ ସେ ଶ୍ଳୋକ ସେୟା କୃତାଙ୍ଗ ସତମ ପ୍ରରୁଦନ୍ତ ମକ୍ଷିଣୀ ଚକ୍ଷୁକୁ କ'ଣ କରୁଥିଲେ ମଳୁଥିଲେ ହାତରେ ଯାକୁ ମର୍ଦ୍ଦନ କରୁଥିଲେ କୃତାଙ୍ଗସମ କାହିଁକି କାହିଁକି ମଳୁଥିଲେ ନା କୃତାଙ୍ଗସମ ମୁଁ ଭୁଲ କରିଛି ଅପରାଧ କରିଛି ଯେଉଁ ତାଙ୍କ ପାଖରେ ମାନୁଛନ୍ତି ମୁଁ ଅପରାଧ କରିଦେଇଛି ଭଗବାନ ବି ଭୁଲ ମାନିଛନ୍ତି କିନ୍ତୁ ମଣିଷ ଭୁଲ ମାନିବାନି ଏ ଗୋଟେ ଲୀଳାରେ ସେ ମଣିଷର ଏତେ ବଡ଼ ଦୋଷ ସେ ଭୁଲ ମାନିବା ଉଫ୍ କୃଷ୍ଣ ମଣିଷକୁ ଏତେ କଷ୍ଟ ଜୀବନ ମଣିଷ ଜୀବନରେ ସବୁଠୁ ବଡ଼ ଜିନିଷ ହେଲା ତା ଅହଙ୍କାରକୁ ସେ ଛାଡ଼ିପାରିବନି ମୁଁ ଭୁଲ କରିଛି ଏଟା କରିବେନି ଏଇଟା ମୋର ଭୁଲ ହେଇଗଲା ସେ ଠିକାରେ ପଡ଼ିଲେ କେଉଁଠି କୁହନ୍ତି ନା ଭାବିଲେ ଠିକାରେ ପଡ଼ିଲା ବାଟ କିଛି ନାହିଁ ସେଠି ଭୁଲ ଭୁଲ ମାଗିଦେଲେ କ'ଣ ମନରେ ଭୁଲ ମାଗିଦେଉଛି ସେ ଲୋକଙ୍କର ମୁଁ ଠିକ୍ କରିଛି ନା ଭୁଲ କ'ଣ କରିଛି ସିଏ ଏମିତି କଲା ତା ମୁଁ କ'ଣଟା କହିଲ କିନ୍ତୁ ନ କଲେ ଆଉ ନ ଚଳିବ ସେଇଠି ସେ ଭୁଲ ମାଗୁଛି ମଣିଷକୁ ଭୁଲ ମାଗିବାଟା ବହୁତ ବଡ଼ ଜିନିଷ ତା ଅନ୍ତର ଏତେ ଗୋଟେ ପ୍ରସ୍ତର ସଦୃଶ ମୁଁ ବେଶୀ ବିଚାର କରୁଥିଲି ଥରେ ମଣିଷରେ କିଛି ନା ଗୋଟେ ମଳମୂତ୍ର ଭାଇ ଶରୀର ସେଥିରେ କାମ କ୍ରୋଧ ଭରି ହେଇକି ରହିଛି ମଦ ଆଶ୍ଚର୍ଯ୍ୟ ଗୋଟେ ଫାଲତୁ ଯଦି ହିସାବ କରାଯିବ ଗୋଟେ ଜୀବମାନଙ୍କ ଠାରୁ ଗୋଟେ ମଣିଷ ହୀନ ମୋର ଜାଣିବାର କୃଷ୍ଣ ଭକ୍ତି ବିନା ଜୀବଟା ଏମିତି ନୁହନ୍ତି ଏ ଗୋଟେ ବାଘ ସିଂହକୁ ମଣିଷ ରଖିଦେଲା ବେଳେ ସିଏ ବି ତାକୁ ଭଲ ପାଉଛି ମଣିଷ ଗୋଟେ ଏମିତିକା ଜାନୁଆର ସେ କେତେବେଳେ କାହାର କାହାର ହେଇପାରିବନି କେତେବେଳେ କାହାର କ'ଣ କରିଦେବ କିଛି ଠିକଣା ନାହିଁ ତାର କେହି ନୁହନ୍ତି ସେ ଗୋଟେ ସ୍ୱାର୍ଥର ଗୋଟେ ଯାହା କୁହନ୍ତି ଦାସ ସିଏ ମଣିଷକୁ ବର୍ତ୍ତମାନ ଗୋଟେ ସ୍ୱାର୍ଥର ଦାସ ବୋଲି କୁହାଯିବ ସେ କାହାର ହେଇପାରିବନି ତା ସ୍ୱାର୍ଥ କେତେ କାମ କ୍ରୋଧ କେତେ ଖରାପ ଗୁଣ ରହିଛି କିନ୍ତୁ ସେ କେବେ ତା ଭୁଲଟା ମାନିପାରିବନି ଯେଉଁଟା ତା ନିଜର ଭୁଲକୁ ମାନିବା ତା ଦ୍ୱାରା ସମ୍ଭବ ନୁହେଁ ତା ଯଦି କହିଦେଉଛି ପରିସ୍ଥିତିରେ ତା ମନ କେବେ ମାନୁନି ଏଇଟା ଭୁଲ ମୋର ବୋଲି ନାଇଁ
ଆଉ ମହାନତା ହେଉଛି ଏଇଟା, ଭକ୍ତିର ସବୁଠୁ ବଡ଼ ମହାନତା ହେଲା ଭୁଲ ନଥାଇକି ଭୁଲ ମାନିବା। ଭୁଲଟା ତାର ନଥିବ କିନ୍ତୁ ସବୁବେଳେ ମାନୁଥିବ ମୁଁ ଯେଉଁ ଭୁଲ, ସେତେବେଳେ ସେ ଭଗବାନ ପାଖକୁ ତୁମେ ଯିବ ନା। ଆଉ ଦମ୍ଭ ଦେଖିକି ତୁମେ କ'ଣ ଭଗବାନ ପାଖକୁ ଯିବ? ତୁମେ ଯେତେଥର ଯେତେ ପର୍ଯ୍ୟନ୍ତ ତୁମେ ଜଗତର ନିଜର ଭୁଲ କଥାରେ ମୁଁ ଭୁଲ କରିଛି ବୋଲି, ମୁଁ ଜଣେ ଦୋଷୀ ବୋଲି ତୁମେ ଚିନ୍ତା କରୁନ, ଏ ଜଗତରେ ରହିବ। ସହସ୍ର ସହସ୍ର ଦୋଷରେ ଦୋଷୀ, ଭକ୍ତ ନାଟାକୁ ଲେଖୁନାହାନ୍ତି, ସହସ୍ର ସହସ୍ର ଦୋଷରେ ମୁଁ ଦୋଷୀ। ଆମେ ଅହଙ୍କାର ଗୋଟେ କ'ଣ ଭଗବାନ ପାଖରେ ଦେଖ, ଭଗବାନ ନିଜ ମାନେ କୃତାଗସନ୍ତମ ପ୍ରରୁଦନ୍ତମ ଅକ୍ଷିଣୀ, ନିଜ ହସ୍ତରେ ପ୍ରରୁଦନ୍ତମ ପୁରା କହୁନଥିଲେ ମୁହୁଶ୍ୱାସ କମ୍ପାସ ପୁରା ପିଲା ଧକେଇ ଧକେଇ କାନ୍ଦୁଛନ୍ତି, କାହିଁକି ନା କୃତାଗସମ ମୁଁ ମୁଁ ଅପରାଧ କରିଛି, ଭଗବାନ ଭୁଲ ମାନିଛି। ମହାନ ପୁରୁଷମାନଙ୍କର ସେ କେବଳ ମଣିଷ ଲୋକ ଲୋକଙ୍କ ଆଗରେ ଭୁଲ ମାରନ୍ତିନି, ଅନ୍ତରରେ ମାନନ୍ତି ପରମାତ୍ମାଙ୍କ ପାଖରେ ମାନେ ମୋର ଭୁଲ ହେଇଗଲା ଭଗବାନ। ମୁଖରେ କହିବା ଲୋକ ଜଗତରେ ବହୁତ ଅଛନ୍ତି ଭୁଲ ଠିକ, ଏକାକି ଯିଏ ଅନ୍ତର ଭିତରେ ସ୍ୱୀକାର କରିପାରୁଛି ସେ ହେଉଛନ୍ତି ମହାନ ପୁରୁଷ। ସେ ବିଚାର କରିକି ଦେଖନ୍ତି ଏଟା ଭୁଲ, ଏଟା କରି ଠିକ ନଥିଲା ଭଗବାନ ଶୋଧନ। ଇଏ ଗୋଟେ ଏମିତି ଭକ୍ତି ଭକ୍ତିର ପଥଟା ଏମିତିକା, ନିଜ ମୁଣ୍ଡକୁ ନିଜେ ପିଟିବାକୁ ପଡ଼େ। ଗୋଟେ ବାଡ଼ି ଧରିଥିବ ନିଜେ ବାଡ଼ି ହବ, କିଏ ବାଡ଼ି କହିବ? ନିଜେ ବାଡ଼ି ଧରି ନିଜେ ପିଟିବ, ନିଜ ମୁଣ୍ଡକୁ ନିଜେ ବାଡ଼େଇବ, କିଏ ନିଜ ନିଜ ମୁଣ୍ଡକୁ ନିଜେ ବାଡ଼େ? ଦୁଃଖ ହେଲେ କ'ଣ ବଡ଼ ଲୋକ ବଡ଼ ଲୋକଟା ନିଜ ମୁଣ୍ଡକୁ ନିଜେ ପିଟିଦବ? ଏ ଦେଖି ମାଆର ତା ପୁଅଟା ମରିଯିବ, ତାର ଗୋଟେ ପୁଅ ସେ ମରିଯିବ, ଦେଖିଛ ଶିକ୍ଷିତ ହଉଥିବ, ଦେଖିଛ ତ ମାଆର ଗୋଟେ ଛୁଆ ଥିବ ସେ ଗୋଟେ ଆକ୍ସିଡେଣ୍ଟ ମରି, ତା ମା ଖବର ଆସିଲା ସେ ମୁଣ୍ଡ ପିଟି ଦଉଥିବ, ସେ ମୁଣ୍ଡ ବାଡ଼େଇଦବ, ସେ ଗୋଟେ ହେଲ୍ପଲେସ୍ ଅବସ୍ଥା, ଅସହାୟ ଅବସ୍ଥା, ମୋର ଆଉ କିଏ ନାହିଁ, ମୋ ପଟେ ଚାଲିଗଲା, ମୋ ସଂସାର କିଏ ଅଛି, ସେ ନିଜ ନିଜ ମୁଣ୍ଡ ପିଟେ, ନିଜ ନିଜ ମୁଣ୍ଡ ପିଟିବ। ତାର ଯେଉଁ ଅବସ୍ଥା ଜଣେ ସାଧକର କୃଷ୍ଣ ଚେତନ ହେଲା ତାର ଅବସ୍ଥା, ସେ ନିଜ ନିଜ ମୁଣ୍ଡ ବାଡ଼େ, ମୋ ସମୟ ନଷ୍ଟ ହେଇଯାଉଛି, ମୋର ଜୀବନ ଚାଲିଯାଉଛି, ମୋର ଅପରାଧ ହେଇଯାଉଛି, ମୋର ଭୁଲ ହେଇଯାଉଛି, ଏ ଭଜନ ହେଲେ ବୋଲି ମାନେ ମାନସିକ ଗୋଟେ ମାନସିକ ଆଡ଼ଜଷ୍ଟମେଣ୍ଟ ନୁହେଁ। ଆଜି ଚିନ୍ତା କରିଦେବ ଶୁଣିଦେବ ନାହିଁ, ଭଜନ ସ୍ୱାଭାବିକ କୃଷ୍ଣ ଚେତନା ରହିକି ଗୁରୁ କୃଷ୍ଣ ଗୁରୁକୃଷ୍ଣଙ୍କର ଆଦେଶ ପାଳନ କରାଗଲା, ଆଡ଼ଭାନ୍ସ କରିଯିବା ସାଙ୍ଗେ ସାଙ୍ଗେ ଭଗବାନଙ୍କର ଭଜନର ଫଳ ହେଲା ଛୋଟ ଦୋଷଟାକୁ ଆମକୁ ଯାହାକୁ ମୁଣ୍ଡ ପିଟିଆ କାମ କରାଇଦେବେ। ଶୋଧନ ପ୍ରଭୁ ହିଁ ନିଜେ କରିବେ ଏଥିରେ, ଏଟା ଦାମ୍ଭିକ ଲୋକମାନଙ୍କର ମାର୍ଗ ନୁହେଁ ବିଲକୁଲ। ଏଠି ଯାହାର ଦମ୍ଭ ଅଛି ସେ ହାରିଯିବ ହାରିଯିବ କେତେ ବର୍ଷ ପାଇଁ। ମହାପ୍ରଭୁ ବଲ୍ଲଭାଚାର୍ଯ୍ୟଙ୍କର ଯୋଉ ବଲ୍ଲଭାଚାର୍ଯ୍ୟଙ୍କ ଭଳି ଆଚାର୍ଯ୍ୟଙ୍କର ଏଇ ପାଠକୁ ସବୁବେଳେ ଆଭଏଡ କଲେ, ମହାପ୍ରଭୁ ଭଲ ପାଇଲେ କହିଲେ ସେ ମହାଭାଗବତ, ମହାପ୍ରଭୁ ନିଜେ କହିଛନ୍ତି ନା ସେ ମହାଭାଗବତ, କିନ୍ତୁ ତୁମର ଏଇ ଯୋଉ ଗୁଣଟା ଦେଖା ପାଉଛି କୋଉଟା? ସିଦ୍ଧସ୍ୱାମୀଙ୍କୁ ଟିକାଟାକୁ କାଟିକି ଆପଣ ଟିକା ଯୋଉ ଲେଖୁଛନ୍ତି ଏଇଟା ଗୋଟେ ଦାମ୍ଭିକର ପରିଚୟ, ଏଇଟାକୁ ମୁଁ ଗ୍ରହଣ କରୁ। ଏଇ ପାଠକୁ ମହାପ୍ରଭୁ ଚେକ୍ କଲେ, ଆମର କଥାଟା ସେୟା ନୁହେଁ ବା, ମହାପ୍ରଭୁ ତୃଣାନ୍ତ ବି ଶୁଣିଛନ୍ତି କେଉଁଠି, ମୁଁ କେଉଁଠି ସେ କଥା କହୁଥିଲି, କେଉଁଠି ପ୍ରବଚନ ହଉଥିଲା, କେଉଁଠି ଗୋଟେ କହୁଥିଲି ଭୁବନେଶ୍ୱର ନା ଏଇଠି କହୁଥିଲେ ସେ କଥା। ଜ୍ଞାନ ଗୋଟେ କ'ଣ କରିବ, ଜ୍ଞାନର ଆବଶ୍ୟକ ରହିଛି ଗୋଟେ ବ୍ୟକ୍ତିକୁ କୃଷ୍ଣ ଚେତନାକୁ ଆଣିବା ପାଇଁ। ଜ୍ଞାନ ଉପରେ ଗୋଟେ ବଡ଼ ବସ୍ତୁ ଅଛି, ଜ୍ଞାନର ଚରମ ସୀମା ହେଲା ଜ୍ଞାନ ଭିତ୍ତିକ ଆଚରଣ। ଜ୍ଞାନ ଭିତ୍ତିକ ଆଚରଣ ମାନେ ତାର ଜ୍ଞାନ ରହିଛି ସେ ତଦ୍ରୁପ ଆଚରଣ କରୁଛି। ଯେମିତି ଗୋଟେ ଗୋଟେ ଛୁଆଟାକୁ ଡ୍ରାମା ଶିଖାଯାଇଛି, ସେ ଡ୍ରାମାରେ ତୁ ହସିବୁ, ଡ୍ରାମାରେ କାନ୍ଦିବୁ, ଡ୍ରାମାରେ ରାଜା ରୋଲ କରିବୁ, ସେ ପ୍ରକୃତ ସ୍ଥିତିର ଲୋକ ନୁହେଁ, ସେ କେବଳ ସେଠି ଗୋଟେ ଆକ୍ସନ୍ କରି କରୁଛି, ସେ ଡ୍ରାମାରେ ଷ୍ଟେଜ୍ରେ ସେଟା କରୁଛି, ସେଟା ସେ ଲୋକଟା ନୁହେଁ, ସେ ସ୍ଥିତିର ଲୋକ ନୁହେଁ, ସେଟା କରୁଛି। ଯେଉଁ ଜ୍ଞାନ ଭିତ୍ତିକ ଆଚରଣ କ'ଣ, ଭଗବାନଙ୍କର କୃପାରେ ଯେ ମହାପ୍ରଭୁ ତାଙ୍କର ଗଲେ ସିଧା ବସିଗଲେ କେଉଁଠି ପାଦ ଧୌତ ସ୍ଥାନରେ ବସିଗଲେ, ଏତିକିରେ ଜ୍ଞାନୀ ଲୋକମାନଙ୍କୁ ପ୍ରିଚିଂ କରିବାକୁ ପଡ଼ିଲାନି, ଜ୍ଞାନୀ ଲୋକମାନେ ତାଙ୍କୁ ଆସନ ବସିଦେଲେ, ଏଇଟା ତାଙ୍କ ପ୍ରଚାର ହେଇଗଲା। ମହାପ୍ରଭୁ ପାଦ ଧୌତ ସ୍ଥାନରେ ବସିଗଲେ ଏଇଟା ତାଙ୍କର, କାହିଁକି ନା କେହି ବି ଆସନ୍ତି କେହି ପାଦ ଧୌତ ସ୍ଥାନରେ ବସିବେନି, ସାଧୁ କେମିତି ବସିବ ସେଠି, ଏତିକି ହେଇଗଲା ପ୍ରଚାର। ତେଣୁ ଜ୍ଞାନର ଜିନିଷ ଅଲଗା, ଜଣେ ଜଣେ ଏଇ କଥାରେ ପଡ଼ିଥିଲା ଯେ କୃତାଗସତ୍ୱ ପ୍ରରୋଦନ୍ତ ରକ୍ଷିଣୀ, ନିଜକୁ ଗୋଟେ ହୀନ ବୋଲି ଭାବିବା, ଦୀନ ବୋଲି ଭାବିବା, ଇଏ ସାଧୁଗୁରୁଙ୍କର କୃପା। କାରଣ କୃପାର ସ୍ୱରୂପ ହେଲା କୃପା ଯେତେ ଆସିକି ତୁମକୁ ପହଞ୍ଚିବ ତୁମକୁ ସେ
ଦିନ କରିଦେବ, ତୁମେ ହୀନ ମନେ କରିବା, ତୁମେ ଦାମ୍ଭିକ କେଉଁଠି ହବ, ତୁମେ ଝଗଡ଼ା ମଗଡ଼ା ଏସବୁ କ'ଣ ଚୁଗୁଲା ଝଗଡ଼ା ଏଇଆ କଥା ସେ କଥା ଏଗୁଡ଼ା କ'ଣ, ଏଟା ସବୁ ଗସିପିଙ୍ଗ ଗୁଡ଼ା କ'ଣ, ଏଗୁଡ଼ା ଭଜନ ନାହିଁ ତ କିଛି, ଏଗୁଡ଼ା କିଛି ଭଜନ ନାହିଁ, ପାଞ୍ଚ ପଇସାର ଭଜନ ନାହିଁ, ଯିଏ ଜାଣିନି ତାଙ୍କୁ ତୁମେ କହିବ, ଆମକୁ ତୁମେ କହିବ କି, ଆମକୁ ଶାସ୍ତ୍ର ଗୁରୁ ବୈଷ୍ଣବ ଦ୍ୱାରା ଶାସ୍ତ୍ର ଟିକିଏ ଦେଖାହେଇଛନ୍ତି ଆଉ ଟିକିଏ ଦେଖିଲେ ଜାଣିଦେବ, ଯିଏ ଯେତେ ଇତର କଥା କହୁଛି, ଯିଏ ଯେତେ ଗସିପିଙ୍ଗ ଏହା ସାଙ୍ଗରେ ତା ସାଙ୍ଗରେ ଏହା ବିଷୟରେ, ସେସବୁ ନାହିଁ, ଇତର ଚିନ୍ତା ତୁମର ରହୁଛି ମାନେ ତୁମେ କୃଷ୍ଣ ଚେତନାରେ ନା, କେମିତି କୃଷ୍ଣ ଚେତନାରେ ଅଛ, ତୁମର ଏତେ ବଡ଼ ବିଜନେସ୍ ଥାଇ ନାହିଁ, ତୁମେ ଗୋଟେ ପର କଥା ଗୋଟା କଥା ପର କଥାବାର୍ତ୍ତା, ଭଲ ମନ୍ଦ କିଏ କେଉଁଠି ଖାଇଲା କିଏ କେଉଁଠି ରହିଲା ଇଏ ଆ କରୁଛି ସିଏ ସେୟା କରୁଛି, ଏଇଟା କରୁଛି, ଏଇଟା କୃଷ୍ଣ ଚେତନା କେମିତି, କୃଷ୍ଣ ଚେତନାରେ କେବଳ କୃଷ୍ଣ ହୃଦୟ ରହିବେ ନା, ଆଉ ଆମର ସମୟ କାହିଁ, ଏଇଟା ସବୁ ଭଜନ ନାହିଁ, ଏଥିରେ ଆମର ଚରମ ଲକ୍ଷ୍ୟଟା ଯେଉଁଟା କୃଷ୍ଣ ପ୍ରାପ୍ତି ସେଇଟା ହେଇପାରିବନି, ଆଉ ଏଥିରେ ଅସୁବିଧା ଗୋଟେ କ'ଣ ହବ, ଆମେ ଯେତେ ଅନ୍ୟର ଆଲୋଚନା ସମାଲୋଚନା ଏ ଜିନିଷଟା କରି କରିକି ଯିବା, ଆଉ ଅପରାଧ ତ ବଡ଼ ବଡ଼ିଆ ଗଲା, ହୃଦୟଟା କଠୋର ହେଇଯିବ, ହୃଦୟ କଠୋର ହେଇଗଲେ ତୁମ ଦୋଷଟା ଆଉ ତୁମକୁ କେବେ କେବେ ଦେବ, ତୁମେ ସବୁବେଳେ ପରଫେକ୍ଟ ବୋଲି ଜ୍ଞାନ କରିବ, ସବୁବେଳେ ମୋର ମୁଁ ଠିକ୍ ଅଛି, ଆଉ ସେଇଟା ହିଁ ତୁମର ଭଜନ ସବୁ ନଷ୍ଟ କରିଦେବ, ଦିନତା କେମିତି, ଦିନତା ନ ଆସିଲେ ତ ପ୍ରଭୁକୁ ଯାଇପାରିବେ, ଭଗବାନ ଆଜି କୃତ ଆକାଶ, ଭଗବାନ ନିଜେ ଭାବୁଛି ତୁମେ ଆଜି ଭୁଲ କରିଛି ବୋଲି, କିନ୍ତୁ ଗୋଟେ ଭକ୍ତକୁ ତୁମେ କହିପାରିବନି, ଆଉ ଜଣେ ଭକ୍ତକୁ କର୍ମୀ ଲୋକ କ'ଣ କହିବା, କ'ଣ ବାହାର ଲୋକ କହିବା, ଜଣେ ଭକ୍ତଙ୍କୁ କହିଲେ ଏଇଟା ଭୁଲ ଅଛି ବୋଲି ସେ ମାନିବା ପାଇଁ, ଭୁଲ କରିଥିଲେ ମାନିବା ପାଇଁ ରାଜିନି, ଆମେ କି କି ଭଜନ କରିବ, କ'ଣଟା ଭଜନ, ତୁ ନିଜ ନିଜକୁ ନିଜେ ଜାଣିପାରୁନୁ ତୁମେ କେତେ ଗଭୀର ପାଣିରେ ଅଛ, ତ ଆମ ଚେତନାଟା କେଉଁଠୁ ଆମେ ଜାଣିପାରୁନାହାନ୍ତି, ମୁଁ ଗୋଟେ ଦିନ ଭିତରେ ଆଜି ଗୋଟେ ଦିନ ଚାଲିଗଲା, ଆଜି କେତେ କେତେ ତାରିଖ ବୋଲି, ହଁ 9 ତାରିଖ, 9 ତାରିଖ ଗୋଟେ ଦିନ, ଆଜି ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ କେତେ କେଉଁଠି ମନ ରହିଲା ଦେଖୁନ, ତୁମେ ନିଜେ ତିଲକମରା ଚାଲିଛି, ଜପ ଚାଲିଛି, ସବୁ ପ୍ରସାଦ ଖାଉଛି, କେଉଁଠି ମନଟା ରହିଛି, ଯେଉଁଠି ମନ ଅଛି ଆମେ ସେଇଠି, ଏଇଭଳିଆ 50 ବର୍ଷ ଚାଲିବ, 60 ବର୍ଷ ଚାଲିବ, 100 ବର୍ଷ ଚାଲିବ, ଆଉ କ'ଣ ମନଟା କୁଆଡ଼େ ରହିଲା, ମନଟା ସେଇଟା ଜଗି ପାରୁନା ଆମେ, ମନଟା କୃଷ୍ଣ କୃଷ୍ଣ ପାଖରେ ରହିବାର ଅଛି, ସେତିକି ଆମେ ଜଗି ପାରୁନା, ସେ ତ ଫିଟିଲା, ସେ ତ ଫିଟିଲା ଓଲିଆ ଗାଈ, ଯେମିତି ଗାଈକି ଫିଟେଇଦେଲେ ସେ ମାରିଲା ଡିଆଁ, କୁଆଡ଼େ ପଶିବ, କାହା ବାଟରେ ପଶିବ, କେଉଁଠି କ'ଣ କରିବ, ତୁମେ ଜଗିବା ଜଗିବା ଲୋକ ଜଗି ପାରୁନ, ଏତେ ପର କଥା ପର ଜିନିଷ, ଏଥିରୁ କ'ଣ ମିଳିବ ଆମର, ମୋର ମନଟା ଆଜି କୃଷ୍ଣଙ୍କ ଚରଣ କେମିତି ରହିଲା, କେମିତି ଭଜନ ରହିଲା, ମୋ ଚେତନା କେଉଁଠି ରହିଲା, ଏଟା କାହିଁକି ରହୁନି ନା, ଏସବୁ ଏ ଯୋଉ ଭଜନ କେତେ କରୁଛେ, ଭଜନ ସାଇଡ଼ଟା ଛାଡ଼ୁ, ଅପରାଧ କେତେ କରୁଛେ ସେଟା ଚିନ୍ତା କରୁନି, କାଳ କାଳକ୍ଷେପଣ ହେଇଯାଉଛି ନା, କାଳ ଗୁଡ଼ାକ ସବୁ ନଷ୍ଟ ହେଇ, ସମୟ ଗୁଡ଼ା ନଷ୍ଟ ହେଇଯାଉଛି ନା, ସମୟକୁ ଯିଏ ସମୟକୁ ଯିଏ ଜାଣିପାରିଲାନି ସେ କ'ଣ ଭଜନ କରିପାରିବ, ସମୟ ପ୍ରତି ଯିଏ ସାବଧାନ ନୁହେଁ ସେ କେବେ ଭଜନ ପ୍ରଗତି କରିପାରିବେ, ଜଣାପଡ଼େ ନା ସମୟଟା କେତେବେଳେ ଯାଏ, ଆମର 50 ବର୍ଷ ହେଲେ ଆମେ ଜାଣିପାରୁନୁ, ବେଳେବେଳେ ଚିନ୍ତା ଲାଗୁଛି ଆରେ 52 ବର୍ଷ ଚାଲିଲେ, ଗୋଟେ 50 ବର୍ଷ ଗୋଟେ ଗଛଟାକୁ ଲଗା, 50 ବର୍ଷ ପରେ ସେ କେତେ ମୋଟା ଛୋଟା ହେଇଥିବ ଦେଖିବ, କେତେ ଫଳ ଫୁଲ ଦେଇ କେତେ ଲୋକର ଉପକାର କଲାଣି, 50 ବର୍ଷ ଗୋଟେ ଗଛ ସେ କେତେ ଲୋକକୁ ଆଶ୍ରୟ ଦେଇଥିବ, କେତେ କେତେ ପକ୍ଷୀମାନେ ତା ଦେହରେ ଅଣ୍ଡା ବସା କରିକି ମଣିଷକୁ ଯାଇଥିବେ, କେତେ ଫଳ ଫୁଲ କେତେ କ'ଣ ଦେଇଥିବ, ଆମର 50 ବର୍ଷ ଚାଲିଗଲାଣି, କେତେବେଳେ ମରଣ ହବ ଠିକ୍ ଠିକଣା ନାହିଁ, ଜଣାପଡ଼ୁଛି ସମୟଟା ଏତେ ଚାଲିଗଲା ଜଣାପଡ଼ୁଛି, ଆଜି ଭଳିଆ ଲାଗୁଛି, ସେଭଳି ଦିନ ଚାଲି ଆସି ମୃତ୍ୟୁ ସଜାରେ ଶୋଇଯିବା, ସମୟକୁ ଧରି ହବନି, ସମୟ ବହୁତ କ୍ଷିପ୍ର ବେଗରେ ଯାଏ, କାଳ ଆମେ ଚେତନଶୀଳ ହେବାକୁ ପଡିବ, ଚେତନଶୀଳ ନ ହେଇପାରିବା ଏସବୁ ସ୍ତରକୁ ଆମେ ଯାଇପାରିବାନି, ଆଉ ବିଶେଷ କରି ଅପରାଧକୁ ଜଗିବାକୁ ପଡିବ, ସବୁବେଳେ ଅପରାଧକୁ, ଆଉ ନିଜର ସେବା ଅପରାଧ ଅପରାଧକୁ ଜଗିବ, ନିଜର ସେବା ଆଉ ନା, ଏଇଟା ଯଦି ଆମେ ନ କରିପାରିବା ପ୍ରଗତି ହେଇପାରିବନି, ଆଉ ଇଏ ତ ଏଇ ଜିନିଷଟା ତ ଆସିବନି, ଆଉ କୃତାଗସ ଭାବଟା ଆସିବନି, ମୁଁ ଗୋଟେ ଦୋଷୀ ବୋଲି, ଆଉ ଦୋଷୀ ବୋଲି ଯିଏ ନିଜକୁ ଦୋଷୀ ବୋଲି ଭାବିପାରେ ସେ କ'ଣ ଭୋଜନ କରିପାରିବ, ହବନି, ଆମେ ତ ନିଜକୁ ଠିକ୍ ବୋଲି ମନେ କଲେ ଆଉ ଭଗବାନଙ୍କୁ କ'ଣ ପ୍ରାର୍ଥନା କରିବା, ପ୍ରାର୍ଥନା କେମିତି, ପ୍ରାର୍ଥନା ଶବ୍ଦଟା କ'ଣ ଅର୍ଥ, ଯେ ପ୍ରାର୍ଥନାଟା ପ୍ରାର୍ଥନା ଶବ୍ଦଟା କ'ଣ କ'ଣ ବୋଲିବ, ପ୍ରାର୍ଥନା ଯେଉଁ କହୁଛି ପ୍ରାର୍ଥନା କ'ଣ କରୁଛେ, ଆମେ କିଛି ମାଗୁଛେ, କିଏ ମାଗିବ, ଆମେ ମାଗିବା କାହାକୁ ମାଗିବା, ବଡ଼ ଲୋକ ମଗା ଯାଏ, ଗରିବଟେ ଧନୀକି ମାଗୁଛି, ଅଜ୍ଞାନୀଟେ ସେ ମାଗୁଛି, ପ୍ରାର୍ଥନାଟା ମାନେ କ'ଣ ମାଗୁଛେ ନା, ଆମର ଅଭାବ କିଛି ଅଛି ନା, ଆମେ ସେ ଆମେ ଜାଣିନୁ କ'ଣ ମୋର ଅଭାବ ଅଛି, ଆମେ ଯଦି ବଡ଼ ଭାବନା ରହିଛି ଏଇଟା ପ୍ରାର୍ଥନା କେମିତି ହେଲା, ସେଟା ହବନି ପ୍ରାର୍ଥନା, ନିଜର ସ୍ଥିତିଟାକୁ ପ୍ରଥମେ ସଜାଡ଼ିବାକୁ ପଡିବ, ଆଉ ସେଥିପାଇଁ ଭଜନ ଠିକ୍ସେ କରିବାକୁ ପଡିବ, ଅପରାଧରୁ ମୁକ୍ତ ହେଇକି ଅନ୍ୟକୁ ସମ୍ମାନ ଦେଇକି ଜୀବ ସମ୍ମାନ ଦେବେ, ସବୁ ଜୀବ ଜୀବ ଭିତରେ ଭଗବାନ ଅଛନ୍ତି, କୌଣସି ଜୀବକୁ ମୁଁ ଦୁଃଖ ଦେବିନି, କଷ୍ଟ ଦେବିନି, ଆଉ ସେମିତି ନହେଲେ ଭଜନ ହେଇପାରିବନି। ତ ଯଶୋଦା ମାତା ପୁରା ଧରିଦେଲା ପରେ କୃଷ୍ଣ ଜାଣିଦେଲେ ମୁଁ ମୁଁ ଭୁଲ କରିଦେଇଛି, ଭଗବାନ ସାଙ୍ଗେ ସାଙ୍ଗେ ଭୁଲ ମାନୁଛନ୍ତି। କୃତାଗସମ ତମ ପ୍ରଦନ୍ତ ମକ୍ଷିଣୀ କସନ୍ତ ମଞ୍ଜନ ମକ୍ଷିଣୀ ସୁ ପାଣି ନାମ, ଏଣେ ଆଖି ନିଜ ହାତରେ ସେ ଯୋଉ କଜଳ ଗୁଡ଼ା ଲାଗିଛି, ଆଖିରେ ପିଲାମାନେ କଜଳ ଲଗାନ୍ତି, କଜଳକୁ ସେ ଏଣେ ଲୋତକ ସାଙ୍ଗରେ ସେ କଜଳ ମିଶିଲାଣି, ଏଣେ ହାତରେ ଦୁଇଟା ହାତରେ ଏମିତି ସେ ବୋଳିଛନ୍ତି, ପୁରା ମୁଖ ସେ ଗୋଟେ ବିଚିତ୍ର ରୂପ ଦେଖାଯାଉଛି। ଏଣେ ଭୟ ଭାବନା ଆସିଛି, ତା ଭୟର ଭାବନା ଯଶୋଦା ଧରି ପକେଇଛନ୍ତି, ମାନେ ଲାଠିଟା ଯଶୋଦା ମାନେ ପିଟୁଛନ୍ତି ନା କ'ଣ, ବାଟକୁ ଦେଖୁଛନ୍ତି। ଯଶୋଦା ବାଡ଼େଇଦେଲେ ସଂସାର ସବୁ ଧର୍ମ ଓଲଟା ହେଇଯିବ, ସଂସାର ସବୁ ଧର୍ମ ଓଲଟା ହେଇଯିବ, ଭାଗବତ ଧର୍ମ କେବେ ଏଇଟା ହବନି। ଯଶୋଦା ବି ସେମିତି ନୁହନ୍ତି, ବାତ୍ସଲ୍ୟ ପ୍ରେମରେ ସେ ଦେଖୁଛନ୍ତି କେବଳ। ଉଦ୍ବିକ୍ଷମାଣ ଭୟ ବି ଭଲ କ୍ଷଣ, ଉଦ୍ବିକ୍ଷମାଣ ଭୟ ବି ଦୃଷ୍ଟି ଭୟ ବି ବିହଳ କ୍ଷଣ, ଭୟରେ ବିହଳ ଆଖି ଯଶୋଦା ଧରିଦେଇଛି, ମାନେ ମତେ ଆଉ ଛାଡ଼ିବନି ନା, କେତେଟା ମୁଁ ଦୋଷ କରିଛି, ଗୋଟେ ଗୋଟେ ଦୋଷକୁ କୃଷ୍ଣ ଚିନ୍ତା। ପ୍ରଥମ ଦୋଷ ହେଲା ମଟକା ଭାଙ୍ଗିଦେଲି, ଦ୍ୱିତୀୟ ଜିନିଷ ହେଲା ମଟକା ବି ଗଲା ଦହି ବି ଗଲା, ମାଖନ 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 ଗୁଡ଼ାକ ନଷ୍ଟ କଲି, ଇନ୍ଦ୍ର ପାଇଁ ଯାଜ୍ଞ ପାଇଁ ଥିଲା ତାକୁ ଦେଲେ ମାଙ୍କଡ଼କୁ, ତୃତୀୟର କାମ କ'ଣ ହେଲା ତାକୁ ଦୌଡ଼େଇଲି, ଯଶୋଦା ଦୌଡ଼ିଛି ନା, ପୋଲିସ କ'ଣ କରେ କି, ପୋଲିସ କେଉଁ ଚୋରକୁ ବାଡ଼ାଏ, ଗୋଟେ ଗୋଟେ ଯାକୁ ଧରେ ତା ଗୋଡ଼ି ବାଡ଼େଇକି ତା ଗୋଡ଼କୁ ଭାଙ୍ଗିଦେବ, ପରିଶ୍ରମ କଲେ ତ ରାଗ ଲାଗିବ, କୃଷ୍ଣ ଠିଆ ହେଇଥିଲେ ଆଉ ଯଶୋଦା ରାଗି ନଥାନ୍ତେ, ତ ଦୌଡ଼ି ଯଦି ପୁରା ଝାଳ ବୋହୁଛି, କୃଷ୍ଣ ଜାଣିଦେଲେ ମୁଁ ଏତିକି ଦୋଷ କରିଛି ଛାଡ଼ିବା ଆଉ ମା, କହିଲେ ବର୍ତ୍ତମାନ ମୋତେ ଖସିବାର ଅଛି, ଖସିବାକୁ ହେଲେ କାନ୍ଦିବାର ଅଛି, କାରଣ ବାଲାନାମ ନାରୀନାମ ରୋଦନମ ବଲମ, କୃଷ୍ଣ ଚିନ୍ତା କଲେ ବର୍ତ୍ତମାନ ଗୋଟେ ନ୍ୟାୟ ମୋତେ ଧରିବାକୁ ପଡ଼ିବ, ସ୍ତ୍ରୀର ବାଳକର ବଳ ହେଲା ରୋଦନ, କେବଳ ଭୋ ଭୋଇ କାନ୍ଦିଲେ ଛୁଆମାନେ ଦେଖୁନା ଏ ଯୋଉ ଚାଲାକିଆ ଛୁଆ, ତ ବାଡ଼ି ଉଠଉ ସେ ଭୋ ଭୋଇ ଖାଲି ଗଡ଼ି ପଡ଼ିବ, କିନ୍ତୁ ତ ବାଡ଼ି ଦେଖା ହଉଛୁ, ତୁ ଏମିତି କାହିଁକି ହଉଛୁ, ସେ ଜାଣିଛେ ନା ଏ କାନ୍ଦିଲା ମାନେ ଆଉ ପିଟିବ, ସେ ଯୋଉ ଛୁଆଟା ପାଠ ପଢ଼ନ୍ତିନି, ସେ ବସ୍ତି ବସ୍ତି ତା ମା ଖାଲି କଥା ପଦକୁ ଭୋଗିନି କାନ୍ଦି, କାହିଁ ଜାଣିଛି କାନ୍ଦିଲା ମାନେ ଆଉ ମାଡ଼ଟା ହବନି। କୃଷ୍ଣ କହିଲେ ବର୍ତ୍ତମାନ ମୋତେ ଏଇ ଫର୍ମୁଲାରେ ଖସିବାକୁ ପଡ଼ିବ, ଯଶୋଦା ଛାଡ଼ିବେନି କି ଯଶୋଦା ମାରିବେନି, କିନ୍ତୁ କୃଷ୍ଣ ଭୟ ବି ବୋଲେ କ୍ଷଣ, ଏ ତ ଲୀଳାଟା ନା, ଲୀଳାର ଆସ୍ୱାଦନ କରିବେ ଯଶୋଦା, ଯଶୋଦାଙ୍କୁ ଯଶୋଦାନ କରିବେ, ଯାହାଙ୍କୁ ବ୍ରହ୍ମା ଶିବ ସ୍ତୁତି କରନ୍ତି ତାଙ୍କୁ ଯଶୋଦା ଆଜି ଗାଳି ଦେଉଛନ୍ତି, ଏଠି ସେ କହୁଛନ୍ତି ସେ କଥା। ଯୋଗୀ ଦୃଶ୍ୱାପ୍ୟ ନ କେବଳ ଧୃତବତୀ ହେବ କିନ୍ତୁ ବ୍ରହ୍ମା ରୁଦ୍ରାଦି ଅନିଶସ୍ତୁୟମାନ ତମ ଭସ୍ୟଦ ଅପି ମହାକାଳ ଜମାଦିନ ଭୟ ହେତୁ ତମ ଜଷ୍ଟିମାତ୍ରଣ ଅଭ୍ୟୟତ ଅପି, ଯାହାଙ୍କୁ ମହାକାଳ ଭୟ କରନ୍ତି ତାଙ୍କୁ ଜଷ୍ଟି ଦ୍ୱାରା ଡରଉଛନ୍ତି, ଯାହାକୁ ମହାକାଳ ଭୟ କରନ୍ତି ଚକ୍ରବର୍ତ୍ତୀ ଲେଖୁଛନ୍ତି ଜଷ୍ଟିମାତ୍ରଣ ଅପି, ଆଉ କିଛି ବଡ଼ ଗୋଟେ ଛୋଟିଆ ମଣିମୟ ବାଡ଼ିରେ ଡରୁ, ଇଏ ହେଉଛି ପ୍ରେମର ମହିମା। ଆଉ ଯୋଗୀ ଯାହାଙ୍କୁ ଧରିପାରନ୍ତିନି ତାଙ୍କୁ ସେ ଧରି ନେଉଛନ୍ତି, ଆଚ୍ଛା ଧରି କ'ଣ କହୁଛନ୍ତି, ଅବାଗୁରଥ ଗାଳି ଦେଉଛନ୍ତି କୃଷ୍ଣଙ୍କୁ, କୃଷ୍ଣଙ୍କୁ ଗାଳି ଦେଉଛନ୍ତି କିଏ ଯଶୋଦା, କ'ଣ ଗାଳି ଦେଉଛନ୍ତି, ଭୋ ଅଶାନ୍ତ ପ୍ରକୃତି, ହେ ଅଶାନ୍ତ ପ୍ରକୃତି, ଛୁଆମାନଙ୍କୁ କୁହନ୍ତି ନା ତୁ ଗୋଟେ ସବୁବେଳେ ଅଶାନ୍ତ ପିଲାଟା, ଚକ୍ରବର୍ତ୍ତୀ ଲେଖୁଛନ୍ତି ହେ ଭୋ ଅଶାନ୍ତ ପ୍ରକୃତି ବାନର ବନ୍ଧୁ, ମାଙ୍କଡ଼ର ସାଙ୍ଗ ହେଇଛୁ, ମନ୍ଥନୀ ସ୍ଫୋଟକ କ'ଣ ମାଠିଆ ଭାଙ୍ଗିଛୁ, ଅଦ୍ୟ ନବନୀତାଧିକମ କୃତ ପ୍ରାପ୍ୟସି, ଆଜି ତ ଧରିଦେଲି ନା, ଆଜି କେଉଁଠି ନବନୀତ ଖାଇବାକୁ ଦେଖିବୁ, କେମିତି ପାଇବୁ, ବଧ୍ରାମି ଅଦ୍ୟ ଯଥା ସହଚର ବାଳକ ସହ ଖେଳି ତୁମ ନବନୀତମ ଅପହାର ତୁମ ନ ଚ ଭବିଷ୍ୟସି, ଆଜି ବାନ୍ଧିଦେବି ଆଉ ସଖାମାନଙ୍କ ସାଙ୍ଗରେ କେବେ ବି ଆଉ ସହଚର ବାଳକେ ସହ ଖେଳି ତୁମ ନବନୀତମ ଅପହାର ତୁମ, ସଖାମାନଙ୍କ ସାଙ୍ଗରେ ଖେଳିକି ନବନୀ ଚୋରି କରିବାଟା ଆଉ ହେଇପାରିବ ନାହିଁ, ଆଜିଠୁ ବାନ୍ଧିକି ତୋତେ ରଖି। କୃଷ୍ଣଙ୍କୁ ଦୁଇଟା ଭାରି କଷ୍ଟ ହେଲା, ଗୋଟେ ହେଲା ସଖାମାନଙ୍କ ସାଙ୍ଗରେ ଖେଳିପାରିବେନି, ନବନୀତ ଚୋରି ହେଇପାରିବେନି, ଆଉ ମା ମୋତେ ଗାଳି ଦେଇକି ଖଣ୍ଡେ ଗୋଟେ ବାନର ବନ୍ଧୁ କହିଦେଲେ, ମଣିଷ ପାଖରେ ଗୋଟେ ଜିନିଷ ଭାରି କଷ୍ଟ ଲାଗେ, ମଣିଷ ଯଦି କହିବ ଗୋଟେ ମାଙ୍କଡ଼ଟା ରାଗିଗଲେ କୁହନ୍ତି ଗୋଟେ ମାଙ୍କଡ଼ ପ୍ରକୃତି ଗୋଟେ କ'ଣ, ଗୋଟେ ମର୍କଟ ଭଳିଆ କ'ଣ ଅଛି, ତାଙ୍କୁ ଗୋଟେ ଖରାପ ଲାଗେ। ଆଉ କୃଷ୍ଣଙ୍କୁ ମର୍କଟ ବନ୍ଧୁ କହିଦେଲେ ଇଦାନି ଜଷ୍ଟି ତାଡ଼ା ନାମ କିଙ୍ଗ ବିଭେଷ୍ୟତି, ଯଶୋଦା ମାତା ଖାଲି ବାଡ଼ିଟାକୁ ଦେଖାଉଛନ୍ତି, ଭୟ ଭାବନା ଲେଖୁଛନ୍ତି ନା, ଏବେ ଜଷ୍ଟିକି ଭୟ କଲେ କ'ଣ ହବ, ଏବେ ତ ବାନ୍ଧିକି ରଖିବି, ମାଖନ ଖାଇପାରିବୁନୁ, ସକାମନା ସାନ ଯାଇପାରିବୁନୁ। ତର୍ଜୟନ୍ତି, ପୁରା ଗର୍ଜନ କରୁଛନ୍ତି ଯଶୋଦା। ଜଷ୍ଟି ଉତ୍ଥାନ ନ ତାଡ଼ନ ଉଦ୍ୟମ ଚକାର ନ ତ ତାଡ଼, ଜଷ୍ଟି ଉଠେଇକି ଜଷ୍ଟି ଉତ୍ଥାନ ଯଶୋଦା ଉଠଉଛନ୍ତି, ତାଡ଼ନ ଉଦ୍ୟମ ଖାଲି ନଉଛନ୍ତି ବାଡ଼େଇବା ପାଇଁ, ନ ତୁ ତତାଡ଼ ତ ମାରି ନାହାନ୍ତି, ମାରିଦେଲେ ସବୁ ଶାସ୍ତ୍ର ଓଲଟା ହେଇଯିବ। ଆଶ୍ଚର୍ଯ୍ୟ ଜିନିଷ ନା, ଆଶ୍ଚର୍ଯ୍ୟ ରସ ପୁଣି କୃଷ୍ଣ ଶାସ୍ତ୍ର କେବେ ଏଇଟା ହେଇପାରିବନି। ଏଠି ଚକ୍ରବା ତାଙ୍କର ହେଉଛି ମତ, ଆଉ କୃଷ୍ଣ ସେଠୁ ଚିନ୍ତା କଲେ ଆଉ ଚକ୍ରବା କହିବେ, ଆଉ ତା ପରବର୍ତ୍ତୀ ଶ୍ଳୋକରେ କହିବେ, ଆଉ ଯଶୋଦା କିଛି ବାଟ ପାଇବେନି। କୃଷ୍ଣ ଏତେ ଜିଦ୍ ଧରିବ, ମୋତେ ବାନର ବନ୍ଧୁ କହିଦେଲ, ବାନର ବନ୍ଧୁ କହିଦେଲ, ଆଉ ସଖାମାନା ସାନ ଖେଳିବିନି, ଆଉ ଏଠି କାହିଁକି ମୁଁ ରହିବି, ସଖାମାନା ସାନ ଖେଳିବିନି, ମାଖନ ଚୋରି କରିବିନି, ମୋତେ ବାନର ବନ୍ଧୁ କହିଲ, ମୁଁ ପଳେଇବି ରହିବି କେଉଁଠି, ବୃନ୍ଦାବନରେ ରହିବି। ଯଶୋଦା ଦେଖିଲେ ବହୁତ ଜିଦ୍ଦି କଲାଣି, ତ୍ୟକ୍ତା ଜଷ୍ଟିମ୍ ସୁତମ ଭୀତମ ବିଜ୍ଞାୟ ଅର୍ଭକ ବତ୍ସଳା, ଏଠି ବତ୍ସଳା ଲାଗିଲା। ଏ ଶ୍ଳୋକଟି ଏ ଶବ୍ଦରେ ନ ଧରିପାରିଲେ ପୁରା ଦାମୋଦରଲୀଳା ଓଲଟା ହେଇଯିବ। ଯଶୋଦା ଦଣ୍ଡ ଦେବା ପାଇଁ ବାନ୍ଧି ନାହାନ୍ତି, ଅର୍ଭକ ବତ୍ସଳା, କୃଷ୍ଣଙ୍କୁ ଭଲ ପାଉଛନ୍ତି, ବାନ୍ଧିଲେ କାହିଁକି। ଏଠି କହିଲେ ଇଏ ସ କିଲ ତତ ବଧ୍ୱମ ଦାମନା ତତ୍ ବୀର୍ଯ୍ୟ କୋବିଦ, ଆଉ ବୀର୍ଯ୍ୟ କୋବିଦ ଜାଣନ୍ତି, ମୋ ପୁଅଟା ମୁଁ ବାନ୍ଧିଲେ ମୋର କ'ଣ ଅସୁବିଧା, ମୋ ପୁଅଟା ମୋତେ ବାନ୍ଧି ପକେଇବି ଆଉ ଦୁଷ୍ଟ ହଉଛି ଆଉ, କିନ୍ତୁ ଦଣ୍ଡ ପାଇଁ ନୁହେଁ, ଅର୍ଭକ ବତ୍ସଳା ରାଗିକି ବାନ୍ଧି ନାହାନ୍ତି, ଏଇଟା ଓଲଟା ହେଇଯିବ ପୁରା ଶାସ୍ତ୍ର, ସବୁ ଶାସ୍ତ୍ର ଓଲଟା ହେଇଯିବ। କୃଷ୍ଣ କ'ଣ କହୁଛନ୍ତି, ମାତା ମାଙ୍ଗ ତାଡ଼ିଏ ଇତି ଯୁଗତମ, ଯିଏ ମା ସେ କେବେ ତାଡ଼ନା କରେନି, କିଛି ଚାଲାଖନା ମା ନା, ମା ହେଇକି ତୁ ମାରୁଛୁ କେମିତି, ତାଡ଼ନା କରିବା ଉଚିତ ନୁହେଁ। କିଏ ଯଶୋଦା କହୁଛନ୍ତି, ତାଡ଼ନେ ଯଦି ତବା ଅତିଶୟ ତାହା ତତ କି ମଧ୍ୟ ଦଦ୍ୟ ଭାଣ୍ଡ ମଭାଙ୍କ୍ଷି, ତୋର ଯଦି ତାଡ଼ନରେ ଏତେ ଭୟ ଥିଲା ଆଜି ଦଦି ଭାଣ୍ଡୁ କାହିଁକି ଭାଙ୍ଗିଲୁ କହ, ମା ବୋମରେ ଚାଲିବ କଥା ଚକ୍ରବା ସବୁ ସେ ଦେଖୁଛନ୍ତି, ଲୀଳାରେ ପ୍ରମିଶ କରି ସବୁ ଦେଖୁଛନ୍ତି। ଆଉ କୃଷ୍ଣ କହୁଛନ୍ତି, ଯାହା କରୁଛ କର, ମା ବାଡ଼ିଟାକୁ ମୋତେ ଦେଖାନି, ମୋତେ ଭାରି ଡର ଲାଗୁଛି, ବାଟ କି ସତର କ'ଣ ବାଡ଼ି ତ ମନ ଭୟ ଲାଗୁଛି, ଯଶୋଦାଙ୍କୁ ଖୁସି ଦେବା, ଯଶୋଦାଙ୍କୁ ଯଶ ଦେଉଛନ୍ତି ନା, ଭୟଭାବନା ସ୍ଥିତ ଯଦି କାଲ ଯାହାଙ୍କୁ ଭୟ କରନ୍ତି ସେ କ'ଣ ଗୋଟେ ଡରିବେ, ଖାଲି ଯଶୋଦା ବାଡ଼ି ଉଠାଇବ ଖାଲି ହାଉଲ ହାଉଲ ମାଉଲ ଖାଉଛନ୍ତି ଛୁଆ, ଯେମିତି କୁହନ୍ତି ମା ତୁ ଯାହା କରୁଛୁ କରେ ବାଡ଼ିଟା ଫିଙ୍ଗିଦେ, ଯଶୋଦା ବାରବାର କହୁଛନ୍ତି ବାଡ଼ିଟା ଧରନି ହାତରେ, କାରଣ ମା ଗୋଟେ ମା ହେଇକି ତୁମେ ବାଡ଼ି ଗୋଟେ କ'ଣ ଧରୁଛ ଛୁଆକୁ ବାଡ଼େଇବା ପାଇଁ ଚାହୁଁଛ। ଆଉ ଯଶୋଦା କହୁଛନ୍ତି, ତୋର ଯଦି ତାଡ଼ନାକୁ ଭୟ ତୁ ଦଦି ଭଣ୍ଡା କାହିଁକି ଭାଙ୍ଗିଲୁ କହ, କୃଷ୍ଣ କହେ ନା ଆଉ ମା କେବେ କରିବିନି, ତାପରେ ତ ଉପାୟ ପାଇବେନି, କାରଣ ଆଚାର୍ଯ୍ୟ ମାନେ ତର୍ଜମା କଲେ ନା, ଯଶୋଦା ବାନ୍ଧିବାର କ'ଣ କାରଣ ଥିଲା, ଯଶୋଦା ବାନ୍ଧିବାର କିଛି କାରଣ ନଥିଲା, ଯଶୋଦା ତାଙ୍କ ଘରକୁ ନେଇ ପଳେଇ ଆସିଥାନ୍ତି, ଆଣିକି ଘର ଭିତରେ କବାଡ଼ ପିଲ ଦେଇ ରଖିଦେଇଥାନ୍ତି ନା, କୃଷ୍ଣ ଦିଦି ଧରିଲେ ମୁଁ ବଣକୁ ପଳେଇବି, ମୁଁ ବଣକୁ ପଳେଇବି, କାରଣ ଏଭଳି କଲେ ହିଁ ଯଶୋଦା ବାନ୍ଧିବେ, ଯଶୋଦା ବାନ୍ଧିଲେ ଯଶୋଦାଙ୍କର ମହିମା ବଢ଼ିବ, ଯଶୋଦାଙ୍କୁ ଯଶୋଦାନ କରିବେ, ଯଶୋଦାଙ୍କର ତାର ମହିମା ଏଥିରେ, ଯେ ଭକ୍ତର ପ୍ରେମରେ କୃଷ୍ଣ ବନ୍ଧା ପଡ଼ନ୍ତି, ଭକ୍ତି ବଳେ ଯଶୋଦା ମା ବାନ୍ଧିଲ ତୁମାରେ, ଭକ୍ତି ବଳେ ବିଷ୍ମ ତୁମାରେ ଜୀର୍ଣ୍ଣ ସମରେ, ଭକ୍ତି ବଳେ ତୁମାରେ ବେଚିଲ ସତ୍ୟଭାମା, ସତ୍ୟଭାମା ଭକ୍ତିରେ ବିକ୍ରି କରିଦେଲେ ନା, ଭକ୍ତି ବଳେ ତୁମେ ତୁମେ କାନ୍ଧେ ବହ ଗୋପରାମ, ଭକ୍ତିର ଏତେ ବଡ଼ ମହିମା ତୁମେ ସଖା ମାନଙ୍କୁ କାନ୍ଧରେ ବୋହିକି ନଉଥିଲ, ସେ ଭକ୍ତିର ମହିମା ନା। ଆଉ ଏଇ ମାସଟା କ'ଣ ଆଉ କେବଳ ପ୍ରାର୍ଥନା କରାଯାଏ ଦାମୋଦର କିଭଳି ଶୁଦ୍ଧ ପ୍ରେମ ମୋତେ ଦିଅ କୃଷ୍ଣ, ଶୁଦ୍ଧ ପ୍ରେମ, ଯଶୋଦା ମୋତେ ଯେମିତି ବାନ୍ଧିଥିଲେ ମୁଁ ତୁମକୁ କେମିତି ବାନ୍ଧିବି, କେତେ କାହାକୁ ସ୍ନେହ ମମତା ଡୋରରେ ବନ୍ଧା ହେଉଛି ନା, ଆଉ ମଣିଷ ଗୋଟେ କାହାକୁ ସ୍ନେହ ପକେଇ ବଞ୍ଚିଛି ନା, ନା କ'ଣ ଭୁଲିଗଲାଣି ତୁମର ସିନା ଚାଲିଗଲାଣି ନା କ'ଣ, ମାୟା ମାରିବାରେ ମୁଁ ଫୁଲେଇଦେଲେ କ'ଣ ମଣିଷ ଛାଡ଼ିଦେବ, ସାନ ମୋ ପୁଅଟା ନା ଆଉ ମୋ ନାତିଟା ନା ଆଉ ସ୍ନେହ ଛାଡ଼ିଦେବ, ସ୍ନେହ ମଣିଷ ଛାଡ଼ିପାରିବେନି, ଘିଅଟା ଅଛି ମାନେ ଜଳିବ ଆଉ ବୁଝିପାରୁଛ ତ, ଘିଅ ଯେତେ ମାନେ ଦୀପରେ ଥିବ କ'ଣ ହବ, ସେ ସଂସାର କଷ୍ଟଟା ଆଉ କ'ଣ କି, ସ୍ନେହଟା ମୋ ଝିଅଟା ଆଉ ମୋ ପୁଅଟା ଆଉ ମୁଁ ଏତେ ଛାଡ଼ିପାରିବେନି ମଣିଷ, ଆଉ ସ୍ନେହଟା ତ ତାର ରହିଛି, ତା ହୃଦୟ ଭିତରେ ଗୋଟେ ଜଡ଼ ଜୀବ ପ୍ରତି ସ୍ନେହ ତାର ରହିଛି, ଆଉ ଘୃଣା କରନି, କିନ୍ତୁ ତୁମେ ସେ ତୁମର ନୁହନ୍ତି ନା, ତୁମେ ତାଙ୍କୁ ସ୍ନେହ କଲେ ବି କିଛି ଲାଭ ହବନି, କ'ଣ କରାଯିବ, ଯିବ ତ ପଡ଼ିଛି ସେଥିରେ ଆଉ ସେ କ'ଣ ଭୁଲିଯିବ, କେବେ ସମ୍ବନ୍ଧକୁ ଭୁଲିପାରିବେ, କୃଷ୍ଣ ସମ୍ବନ୍ଧରେ ତାର ନାହିଁ ଆଉ।
ଆଉ ତା ନାମଭୋଜନଟା ବି ଜଣେ ନାମଭୋଜନ କଲେ ହିଁ ସେ ସମ୍ବନ୍ଧରେ ସେ ବୁଝିପାରିବ। ଆଗରୁ ଯେଉଁ କୃଷ୍ଣ ସବୁ ଭଲ ପାଉଥିଲେ, ଆଜିକାଲି ସେ ଯାହା କରୁଛନ୍ତି ବି ସେସବୁ ନାହିଁ। ଆଗରୁ ଆମେ ସବୁ ଦେଖିଛୁ କେତେ ସୁନ୍ଦର ସବୁ କୃଷ୍ଣ ସଜେଇବେ, କୃଷ୍ଣ ରଖିବେ, କୃଷ୍ଣ ପ୍ରାର୍ଥନା କରିବେ, କେତେ ଭଲ ଭଲ ସବୁ ତାଙ୍କର ରସ ଗୁଡ଼ାକ ସବୁ ଥିଲା। ଆଜିକାଲି ତ ହୃଦୟଟା ଗୋଟେ କଠୋର ହେଇଗଲାଣି, ଆଉ କଠୋର ହେଇଗଲେ ତୁମର ରସ କିଛି ଉଦ୍ରେକ ହବନି, ଭଗବାନଙ୍କ ପ୍ରତି ଗୋଟେ କିଛି ଭାବନା ଆସିବନି, ଯାହା ସବୁ ଲୋକ ଦେଖାଣି, ଖାଲି ପ୍ଲିଜିଂ ଟୁ ଅଦର୍ସ, ଅନ୍ୟମାନଙ୍କୁ ଗୋଟେ ଦେଖିବେ, ଗୋଟେ ଖାଲି ଆପ୍ରିସିଏଟ୍ କରିବେ। ଭଗବାନଙ୍କର ସବୁ କରିବା କିନ୍ତୁ କ୍ରେଡିଟ୍ଟା ନେବା କିଏ? ଆବଲେଖ କଲେ ଆଉ ବଢ଼ିଆ ଆବଲେଖ କୀର୍ତ୍ତନ ହେଲା, ତୁମେ ଯାହା କଲ ଭଗବାନ ପାଇଁ ଆଉ କିଛି ହେଲାନି, କ୍ରେଡିଟ୍ଟା ମଣିଷ ନେବା ପାଇଁ ଚାହୁଁଛୁ ବର୍ତ୍ତମାନ, କିନ୍ତୁ ପୂଜା ସେବା ଯାହା ସବୁ ଚାଲୁଛି ସେଥିରେ ଆଉ ରସ ଗୁଡ଼ିଏ କିଛି ଆଉ ରହୁନି। କାହିଁକିନା ମୁଖ୍ୟ ଜିନିଷ ରହିଲା ସାଧକ ତାର ସାଧନ ପଥଟାରେ ଯେଉଁ ନାମ ପ୍ରଭୁଙ୍କୁ ସେ ପ୍ରାର୍ଥନା କରୁନି, ଠିକ୍ ସେ ଭଜନ କରୁନି, ଭଜନ ନକଲେ ଗୋଟା ହବନି। ଭଜନ ନକଲେ ଏସବୁ ଜିନିଷ ଯେତେ ତୁମେ ଜାଣିଥାଉ, ଯେତେ ଶୁଣ, ଯାହା କିଛି କର, ନାମ ଭଜନଟା ଯଦି ଅପରାଧ ମୁକ୍ତ ହେଇକି ଆମେ ନାମ ନ କରିବା, ସେ ଲେଖିଥିଲେ ଡାଇରେକ୍ଟ ଭଜନ ଦେଖୁନା, ଅପରାଧ ଶୂନ୍ୟ ହେ ଲହ କୃଷ୍ଣ ନା, କୃଷ୍ଣ ମାତା କୃଷ୍ଣ ପିତା କୃଷ୍ଣ ପ୍ରାଣ ଧନ, ଅପରାଧ ଶୂନ୍ୟ ହେ କୃଷ୍ଣ ନାମ କର, ସେତିକି ତୁମେ କଲେ ତୁମର ଚେତନାଟା ତାପରେ ସ୍ପିରିଚୁଆଲିଟି ରିଭିଲିଂ ହବ ଧୀରେ ଧୀରେ। ଏଥିପାଇଁ ଆମର ସଫିସିଏଣ୍ଟ ଏନ୍ଗେଜମେଣ୍ଟ ଅଛି ଭଗବାନଙ୍କର ସେବା, ଭଗବାନଙ୍କର ନାମ, ଭଗବାନଙ୍କର ଯେତେ ସବୁ ରହିଲା ପାରାଫାନିଲା ସେଥିରେ ଯୁକ୍ତ ହେଇକି ରହିବାକୁ ପଡ଼ିବ, ନହେଲେ ପ୍ରେମ ଏଇ ପ୍ରେମ ଜିନିଷଟା ପାଇବା କେମିତି ସବୁ କୃଷ୍ଣଙ୍କ ପାଖରୁ? ପ୍ରେମଟା ଆମ ଜୀବନର ଲକ୍ଷ୍ୟ ନା, ଆଉ ବ୍ୟାକୁଳ ହେଇକି ନ ଡାକିଲେ ଏଇଟା କ'ଣ ହବ? ହବନି। ହରେ କୃଷ୍ଣ ବା।